ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଗତକାଲି ମହାରାଜ ନାଭିଙ୍କର ପୁତ୍ର ରୂପରେ ଭଗବାନ ଋଷଭଦେବଙ୍କର ଆବିର୍ଭାବ କଥା ଶ୍ରବଣ କରୁଥିଲେ। କିପରି ଭାବରେ ମହାରାଜ ନାଭିଙ୍କର ଯଜ୍ଞରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କର ପୁତ୍ର ରୂପରେ ଆବିର୍ଭୂତ ହେବା ପାଇଁ ତାଙ୍କୁ ବରଦାନ ପ୍ରଦାନ କରିଥିଲେ ଏବଂ ଭଗବାନ ଋଷଭଦେବ ରୂପରେ ଆବିର୍ଭୂତ ହେଲେ। ତେବେ ଯେତେବେଳେ ଭଗବାନଙ୍କର ଆବିର୍ଭାବ ହେଲା ସେତେବେଳେ ଭଗବାନ ଋଷଭଦେବଙ୍କର ପାଦରେ ଭଗବାନଙ୍କର ଧ୍ୱଜ, ଅଙ୍କୁଶ, ବଜ୍ର ଆଦି ପାଦ ଚିହ୍ନମାନ ଦେଖାଯାଇଥାଏ, ତାହା ଋଷଭଦେବଙ୍କର ପାଦରେ ଦେଖାଯାଇଥିଲା। ଏବଂ ଯେହେତୁ ଭଗବାନଙ୍କର ଶରୀର ଅପ୍ରାକୃତ ଥିଲା, ତେଣୁ ଭଗବାନ ଋଷଭଦେବ ଅତ୍ୟନ୍ତ ସୁନ୍ଦର ଏବଂ ତାଙ୍କର ବଳିଷ୍ଠ ଶରୀର ଏବଂ ସମସ୍ତ ଭଗବାନଙ୍କର ଐଶ୍ୱର୍ଯ୍ୟରେ ଋଷଭଦେବ ଯୁକ୍ତ ହୋଇଥିଲେ। ଯେପରି ଭଗବାନ ସମସ୍ତ ଜୀବମାନଙ୍କ ପ୍ରତି ସମଦର୍ଶୀ ହୋଇଥାନ୍ତି, ଭଗବାନ ଋଷଭଦେବ ମଧ୍ୟ ସମସ୍ତ ଜୀବମାନଙ୍କ ପ୍ରତି ସମଦର୍ଶୀ ଅର୍ଥାତ୍ ସମଭାବାପନ୍ନ ହୋଇଥିଲେ, କାହାକୁ ଶତ୍ରୁ ବା କାହାକୁ ମିତ୍ର ରୂପରେ ଦେଖୁନଥିଲେ। ଏବଂ ତା ସହିତ ଭଗବାନ ଋଷଭଦେବ ଧର୍ମର ନିୟମକୁ ନିଜେ ମାନି ସାରା ଜଗତ ପାଇଁ ଆଦର୍ଶ ପ୍ରସ୍ତୁତ କରୁଥିଲେ। କାରଣ ଭଗବାନଙ୍କର ଆବିର୍ଭାବର ଏହା ଗୋଟିଏ ଉଦ୍ଦେଶ୍ୟ ହୋଇଥାଏ, କିପରି ସଂସାରରେ ଧର୍ମ ସଂସ୍ଥାପନ କରିବେ। ତେଣୁ ଭଗବାନ ନିଜେ ଆଚରଣ କରି ଅନ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି। ଆପଣ ଆଚରି ଧର୍ମ, ଅନ୍ୟକେ ଶିକ୍ଷା। ତେଣୁ ଭଗବାନ ନିଜେ ଧର୍ମ ଆଚରଣ କରି ଅନ୍ୟକୁ ଶିକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଯଦିଓ ଭଗବାନଙ୍କ ପାଇଁ ଏସବୁ ଆଚରଣ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଜଗତବାସୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଭଗବାନ ନିଜେ ଆଚରଣ କରିଥାନ୍ତି। ତେଣୁ ଭଗବାନ ଋଷଭଦେବ ଶାନ୍ତ ସ୍ୱଭାବଯୁକ୍ତ, ସମଭାବାପନ୍ନ ଏବଂ ଅତ୍ୟନ୍ତ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଏବଂ ସମସ୍ତ ପ୍ରଜାମାନଙ୍କର ଅତି ପ୍ରିୟ ଥିଲେ। ମହାରାଜ ନାଭିଙ୍କର ମନ୍ତ୍ରୀଗଣ ଋଷଭଦେବଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ, କାରଣ ତାଙ୍କର ଏସବୁ ସୁଗୁଣ ଦ୍ୱାରା ସେ ଭୂଷିତ ହୋଇଥିବା ହେତୁ ସେ ମନ୍ତ୍ରୀମାନଙ୍କର ପ୍ରିୟ ଏବଂ ପ୍ରଜାମାନଙ୍କର ମଧ୍ୟ ଅତି ପ୍ରିୟ ଥିଲେ। ଯାହାଫଳରେ ମହାରାଜ ନାଭି ଚିନ୍ତା କଲେ ଯେ ବର୍ତ୍ତମାନ ଯଦିଓ ସେ ଭଗବାନଙ୍କ ପୁତ୍ର ରୂପରେ ପ୍ରାପ୍ତ ହୋଇଛନ୍ତି, ତଥାପି ପୁତ୍ର ବାତ୍ସଲ୍ୟ ହେତୁ ସେ ଭଗବାନଙ୍କୁ ପୁତ୍ର ବୋଲି ସମ୍ବୋଧନ କରୁଥିଲେ। ଏବଂ ମହାରାଜ ନାଭି ଯେତେବେଳେ ଦେଖିଲେ ଯେ ତାଙ୍କର ପୁତ୍ର ସର୍ବଗୁଣରେ ଭୂଷିତ ଏବଂ ସର୍ବସୁନ୍ଦର, ସର୍ବ ଐଶ୍ୱର୍ଯ୍ୟଯୁକ୍ତ ଏବଂ ମନ୍ତ୍ରୀ ଏବଂ ପ୍ରଜାମାନଙ୍କର ଅତି ପ୍ରିୟ, ତେଣୁ ମହାରାଜ ନାଭି ଚିନ୍ତା କଲେ ଯେ ବର୍ତ୍ତମାନ ମୁଁ ମୋର ପୁତ୍ର ଋଷଭ, ଅର୍ଥାତ୍ ଋଷଭ ଅର୍ଥ ହେଉଛି ଶ୍ରେଷ୍ଠ, ଯେ ସବୁଥିରେ ଶ୍ରେଷ୍ଠ, ତେଣୁ ସେଇ ଋଷଭଦେବଙ୍କୁ ସେ ବର୍ତ୍ତମାନ ରାଜଗାଦୀରେ ଅଭିଷିକ୍ତ କରିବା ପାଇଁ ଇଚ୍ଛା କଲେ। ଯେହେତୁ ମହାରାଜ ନାଭି ଦେଖିଲେ ଯେ ମନ୍ତ୍ରୀମାନେ ତାଙ୍କର ଏ କାର୍ଯ୍ୟରେ ସମ୍ମତ ହେବେ ଏବଂ ପ୍ରଜାମାନେ ମଧ୍ୟ ସମ୍ମତ ହେବେ, ଯେହେତୁ ଋଷଭଦେବ ସମସ୍ତଙ୍କର ପ୍ରିୟ ଅଟନ୍ତି, ତେଣୁ ଜଣେ ରାଜା ନିଯୁକ୍ତ କରିବା ପାଇଁ ଅନେକ ଦୃଷ୍ଟିରୁ ଦେଖିବାକୁ ପଡ଼ିଥାଏ। ଯେ ରାଜା ନିଯୁକ୍ତ ହେବ ବା ଶାସକ ଭାବରେ ନିଯୁକ୍ତ ହେବ ତାର କିଛି ଯୋଗ୍ୟତା ଥିବା ଆବଶ୍ୟକ। ଏପରି ନୁହେଁ ଯେକୌଣସି ବ୍ୟକ୍ତିକୁ ଆମେ ଭୋଟ ଦ୍ୱାରା ଶାସକ ନିଯୁକ୍ତ କରିଦେବା, ଯେପରି ଆଜିକାଲି କରାଯାଉଛି। ଯେ ଜଣେ ବ୍ୟକ୍ତି ଅପରାଧୀ, ସେ ଅପରାଧ କରିଛି ବା ଅପରାଧର ଅଭିଯୋଗ ତା ନାଁରେ ରହିଛି, କିନ୍ତୁ ସେମାନେ ଭୋଟ ପାଇ ଶାସକ ଭାବରେ ନିଯୁକ୍ତ ହେଉଛନ୍ତି, ଇଏ ହେଉଛି କଳିଯୁଗର ଲକ୍ଷ୍ୟ। ତେଣୁ ଏପରି ଶାସକମାନଙ୍କର ଶାସନରେ ପ୍ରଜା କିପରି ଭାବରେ ସୁଖପୂର୍ବକ ଜୀବନ ନିର୍ବାହ କରିପାରିବେ? କେହି ସୁଖୀ ହୋଇପାରିବେ ନାହିଁ। ତେଣୁ ମହାରାଜ ନାଭି ଯେତେବେଳେ ଶାସକ ନିଯୁକ୍ତ କଲେ, ରାଜା ଭାବରେ ନିଯୁକ୍ତ କଲେ, ସେ ଦେଖିଲେ ପୁତ୍ରର ପ୍ରଥମ ଯୋଗ୍ୟତା, ଯେ ପୁତ୍ର ଶାସକ ହେବା ପାଇଁ ରାଜଗାଦୀରେ ଅଭିଷିକ୍ତ ହେବା ପାଇଁ ଯୋଗ୍ୟ କି ନୁହେଁ। ତେଣୁ ଯେହେତୁ ଭଗବାନ ଋଷଭଦେବ ସ୍ୱୟଂ ଭଗବାନ ଏବଂ ସର୍ବଗୁଣାବଳୀରେ ଭୂଷିତ ହୋଇଥିଲେ, ତେଣୁ ମହାରାଜ ନାଭି ତାଙ୍କର ଗୁଣାବଳୀ ଦର୍ଶନ କରି ସନ୍ତୁଷ୍ଟ ଥିଲେ ଏବଂ ତା ସହିତ ସେ ଦେଖିଲେ ଯେ ତାଙ୍କର ମନ୍ତ୍ରୀମାନେ ମଧ୍ୟ ଏ କାର୍ଯ୍ୟରେ ସମ୍ମତ ଅଛନ୍ତି ଏବଂ ପ୍ରଜାମାନେ ମଧ୍ୟ ସମ୍ମତ ଅଛନ୍ତି, ଯେହେତୁ ଭଗବାନ ଋଷଭଦେବ ପ୍ରଜାମାନଙ୍କର ଅତି ପ୍ରିୟ ଥିଲେ। ତେଣୁ ମହାରାଜ ନାଭି ଚିନ୍ତା କଲେ ଯେ ବର୍ତ୍ତମାନ ଋଷଭଦେବଙ୍କୁ ରାଜଗାଦୀରେ ଅଭିଷିକ୍ତ କରି ସେ ରାଜ୍ୟ ତ୍ୟାଗ କରିବେ। ପ୍ରକୃତ ପକ୍ଷେ ପ୍ରାଚୀନ କାଳରେ ରାଜାମାନଙ୍କର ଯେଉଁମାନେ ରାଜର୍ଷି ଥିଲେ, ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ, ସେପରି ରାଜାମାନେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରାଜଗାଦୀରେ ବସି ରାଜ୍ୟ ଶାସନ କରୁନଥିଲେ, ଯେପରି ଆଜିକାଲି ଶାସକମାନେ ମୃତ୍ୟୁ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ବା ଶାସକ ପଦରେ ରହିବା ପାଇଁ ତାଙ୍କର ଇଚ୍ଛା, ଯେପର୍ଯ୍ୟନ୍ତ ତାଙ୍କୁ ବାହାର କରା ନ ଯାଇଛି ପଦରୁ ସେପର୍ଯ୍ୟନ୍ତ ସେ ଗାଦି ଛାଡ଼ିବେ ନାହିଁ ବା ପଦ ତ୍ୟାଗ କରିବେ ନାହିଁ। ପଦର ମୋହ, ପଦ ପ୍ରତି ଲୋଭ, କାରଣ ଯେହେତୁ ଆଜିକାଲିର ଶାସକମାନେ ଯୋଗ୍ୟ ନୁହନ୍ତି ଶାସକ ହେବା ପାଇଁ, ତେଣୁ ତାଙ୍କର ମୋହ ରହିଛି ପଦ ପ୍ରତି, କାରଣ ସେମାନେ ଭାବନ୍ତି ଯେତେ ଅଧିକ ଦିନ ସେମାନେ ପଦ ପଦବୀରେ ରହିବେ ସେତେ ଅଧିକ ପ୍ରଜାମାନଙ୍କର ଅର୍ଥ ଲୁଣ୍ଠନ କରି ନିଜର ବ୍ୟାଙ୍କ ବାଲାନ୍ସ ବଢ଼େଇବେ, ନିଜର ସମ୍ପତ୍ତି ବୃଦ୍ଧି କରିବେ, ଇଏ ହେଉଛି ତାଙ୍କର ଉଦ୍ଦେଶ୍ୟ। କିନ୍ତୁ ପ୍ରାଚୀନ କାଳରେ ରାଜାମାନଙ୍କର ଏପରି ଉଦ୍ଦେଶ୍ୟ ନଥିଲା, ପ୍ରଜାମାନଙ୍କୁ ସୁଖ ପ୍ରଦାନ କରିବା, ପ୍ରଜାମାନଙ୍କୁ ଧର୍ମ ମାର୍ଗରେ ଶାସନ କରିବା, ଏହା ଥିଲା ଶାସକମାନଙ୍କର ଉଦ୍ଦେଶ୍ୟ। ତେଣୁ ମହାରାଜ ନାଭି ନିଜର ପୁତ୍ରକୁ ରାଜଗାଦୀରେ ଅଭିଷିକ୍ତ କରି ସେ ବନକୁ ଯିବା ପାଇଁ ମନସ୍ଥ କଲେ। ତେଣୁ ସେ ନିଜର ପୁତ୍ର ଋଷଭଦେବଙ୍କୁ ବ୍ରାହ୍ମଣମାନଙ୍କୁ ସମର୍ପଣ କଲେ, କାରଣ ସେ ଜାଣିଥିଲେ ଯେ ବ୍ରାହ୍ମଣମାନଙ୍କ ଦ୍ୱାରା ଶାସକ ଧର୍ମ ଉପଦେଶ ଗ୍ରହଣ କରିବା ଉଚିତ, ଯେହେତୁ ବ୍ରାହ୍ମଣମାନେ ଧର୍ମବିତ୍, ଶାସ୍ତ୍ର ସମ୍ବନ୍ଧରେ ଅଭିଜ୍ଞ ଏବଂ ସେମାନେ ଭଗବାନଙ୍କର ଧର୍ମନୀତିକୁ ଜାଣିଛନ୍ତି, ତେଣୁ ସେମାନେ ଯେତେବେଳେ ରାଜା ବା ଶାସକକୁ ଉପଦେଶ ପ୍ରଦାନ କରିବେ ସେ ଉପଦେଶ ଧର୍ମନୀତି ଅନୁସାରେ ହେବ। ତେଣୁ ଶାସକ କେତେବେଳେ ହେଲେ ଧର୍ମ ପଥରୁ ବିଚ୍ୟୁତ ହେବ ନା। ଭଗବାନଙ୍କର ଧର୍ମନୀତି ଅନୁସାରେ ସେ ରାଜ୍ୟ ଶାସନ କରିବ, ତାହେଲେ ସେପରି ରାଜାର ରାଜ୍ୟରେ ପ୍ରଜାମାନେ ସୁଖପୂର୍ବକ ଜୀବନ ନିର୍ବାହ କରିପାରିବେ। ତେଣୁ ମହାରାଜ ନାଭି ବ୍ରାହ୍ମଣମାନଙ୍କୁ ଅର୍ପଣ କଲେ ନିଜର ପୁତ୍ର ଋଷଭଦେବଙ୍କୁ। ଯଦିଓ ଋଷଭଦେବ ସର୍ବଗୁଣ ସମ୍ପନ୍ନ ଥିଲେ ଏବଂ ଧର୍ମନୀତି ଜାଣିଥିଲେ ଯେହେତୁ ସେ ସ୍ୱୟଂ ଭଗବାନ ଥିଲେ, କିନ୍ତୁ ମହାରାଜ ନାଭି ଜଗତରେ ଆଦର୍ଶ ସ୍ଥାପନ କରିବା ପାଇଁ ବ୍ରାହ୍ମଣମାନଙ୍କ ହସ୍ତରେ ନିଜର ପୁତ୍ରକୁ ଅର୍ପଣ କଲେ, ଯେ ବ୍ରାହ୍ମଣମାନେ ଧର୍ମନୀତିର ଶିକ୍ଷା ଦେବେ ଏବଂ ଋଷଭଦେବ ତାଙ୍କର ଉପଦେଶ ଅନୁସାରେ ରାଜ୍ୟ ଶାସନ କରିବେ। ତେଣୁ ଏହିପରି ବ୍ୟବସ୍ଥା କରି ମହାରାଜ ନାଭି ନିଜର ପତ୍ନୀ ମେରୁଦେବୀଙ୍କ ସହ ରାଜ୍ୟ ତ୍ୟାଗ କଲେ ଏବଂ ଉତ୍ତରାଭିମୁଖ ହୋଇ ସେ ବଦ୍ରିକାଶ୍ରମରେ ଯାଇ ପହଞ୍ଚିଲେ। ବଦ୍ରିକାଶ୍ରମରେ ମହାରାଜ ନାଭି ସେଠାରେ ଅବସ୍ଥାନ କରି ଭଗବାନ ବଦ୍ରୀନାଥ ତାଙ୍କର ଉପାସନାରେ ସମୟ ବ୍ୟତୀତ କଲେ। ପାର୍ଶ୍ୱବର୍ତ୍ତୀ ନଦୀରେ ସ୍ନାନ ଏବଂ ଭଗବାନଙ୍କର ଉପାସନା, ଭଗବାନଙ୍କର ଧ୍ୟାନ, ଏହିପରି ଭାବରେ ମହାରାଜ ନାଭି ନିଜ ପତ୍ନୀଙ୍କ ସହ ଭଗବାନଙ୍କର ସେବାରେ ନିଯୁକ୍ତ ହୋଇ ଶେଷରେ ସେ ପ୍ରାଣତ୍ୟାଗ କରି ଭଗବାନଙ୍କର ବୈକୁଣ୍ଠ ଧାମକୁ ପ୍ରାପ୍ତ ହେଲେ। ତାଙ୍କର ଜୀବନକୁ ସେ ସଫଳ କଲେ ମହାରାଜ ନାଭି, କାରଣ ସେ ଭଗବାନଙ୍କୁ ନିଜର ପୁତ୍ର ଭାବରେ ପ୍ରାପ୍ତ ହୋଇଥିଲେ ଏବଂ ଭଗବାନଙ୍କର ଚିନ୍ତନରେ ଅନ୍ତିମ ସମୟରେ ଭଗବାନଙ୍କର ଚିନ୍ତନରେ ସେ ଶରୀର ତ୍ୟାଗ କରିଥିଲେ। ଭଗବାନ କୃଷ୍ଣ ଭଗବତ ଗୀତାରେ କହୁଛନ୍ତି, ଅନ୍ତଃକାଳେ ଚ ମାମ୍ ଏବଂ ସ୍ମରଣ ମୁକ୍ତ କଳେବରଂ ଯଃ ପ୍ରୟାତି ସମଦ୍ଭାବଂ ଜାତି ନାସ୍ତ୍ରତେ ସଂଶୟ। ମୃତ୍ୟୁ ସମୟରେ ଯେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରିଥିଲେ, ମୃତ୍ୟୁ ପରେ ସେ ମୋର ଧାମକୁ ପ୍ରାପ୍ତ ହୋଇଥାଏ ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ମହାରାଜ ନାଭି ଭଗବାନଙ୍କୁ ସ୍ମରଣ କରି ପ୍ରାଣତ୍ୟାଗ କରି ଭଗବାନଙ୍କର ଧାମ ବୈକୁଣ୍ଠ ଧାମକୁ ପ୍ରାପ୍ତ ହେଲେ। ଯେଉଁ ଧାମକୁ ଥରେ ପ୍ରାପ୍ତ ହେଲେ ବ୍ୟକ୍ତିର ଏ ଭୌତିକ ସଂସାରରେ ଆଉ ପୁନର୍ଜନ୍ମ ହୁଏ ନାହିଁ। ଏଣେ ଭଗବାନ ଋଷଭଦେବ ପିତାଙ୍କର ଗୃହତ୍ୟାଗ ପରେ ସେ ସଂସାରରେ ଆଦର୍ଶ ସ୍ଥାପନ କରିବାକୁ ଚାହୁଁଥିଲେ, ତେଣୁ ସେ ସର୍ବପ୍ରଥମେ ଯଦିଓ ସେ ଭଗବାନ ଥିଲେ ତାଙ୍କର ଏସବୁ ଶିକ୍ଷା ଗ୍ରହଣ କରିବାର କୌଣସି ଆବଶ୍ୟକତା ନଥିଲା, କିନ୍ତୁ ସଂସାରରେ ବର୍ଣ୍ଣାଶ୍ରମ ଧର୍ମର ପ୍ରତିଷ୍ଠା ପାଇଁ ଏବଂ ସମାଜରେ ଆଦର୍ଶ ସ୍ଥାପନ କରିବା ପାଇଁ ସ୍ୱୟଂ ଭଗବାନ ଋଷଭଦେବ ନିଜେ ଗୁରୁକୁଳକୁ ଯାଇ ଗୁରୁକୁଳରେ ଶିକ୍ଷା ଗ୍ରହଣ କଲେ। ଯେପରି ବ୍ୟକ୍ତିର ଜୀବନ ପ୍ରଥମେ ବ୍ରହ୍ମଚର୍ଯ୍ୟାଶ୍ରମରୁ ଆରମ୍ଭ ହୋଇଥାଏ, ଯେ ବ୍ୟକ୍ତି ବାଲ୍ୟକାଳରେ ବ୍ରହ୍ମଚର୍ଯ୍ୟ ପାଳନ କରି ଗୁରୁଙ୍କର ଆଶ୍ରମରେ ରହି ସେ ଶିକ୍ଷା ଗ୍ରହଣ କରିବ ଏବଂ ଶିକ୍ଷା ଗ୍ରହଣ ପରେ ସେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବ। ପ୍ରଥମେ ବ୍ରହ୍ମଚାରୀ ଜୀବନ ଯାପନ କରିବ 5 ବର୍ଷରୁ 25 ବର୍ଷ ବୟସ ପର୍ଯ୍ୟନ୍ତ, 25 ବର୍ଷ ପରେ ସେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବ। ଯଦି ସେ ଇଚ୍ଛା କରେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବା ପାଇଁ ତାହେଲେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବ, ତା ନହେଲେ ସେ ସିଧାସଳଖ ସନ୍ୟାସ ଗ୍ରହଣ କରିବ। କାରଣ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ସେ ଜୀବନର ଲକ୍ଷ୍ୟ ସମ୍ବନ୍ଧରେ ଶିକ୍ଷା ପ୍ରାପ୍ତ କରିଥାଏ, ତେଣୁ ସେ ଜାଣିଥାଏ ଜୀବନର ଲକ୍ଷ୍ୟ କ'ଣ, କିପରି ଇନ୍ଦ୍ରିୟମାନଙ୍କୁ ସଂଯତ କରି ଭଗବାନଙ୍କର ସେବାରେ ଇନ୍ଦ୍ରିୟମାନଙ୍କୁ ନିୟୋଜିତ କରିବା, ଏବଂ ଏହିପରି ଭାବରେ ମନୁଷ୍ୟ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ ହେବ। ତେଣୁ ଗୁରୁକୁଳରେ ଏସବୁ ଶିକ୍ଷା ବ୍ୟକ୍ତିକୁ ପ୍ରାପ୍ତ ହୋଇଥାଏ ବାଲ୍ୟକାଳରେ। ତେଣୁ ସେ ସ୍ଥିର କରିବ ଯେ ସେ ସନ୍ନ୍ୟାସ ଗ୍ରହଣ କରିବ, ସଂସାରକୁ ତ୍ୟାଗ କରି ଭଗବାନଙ୍କ ସେବାରେ ନିଜର ସବୁକିଛି ଅର୍ପଣ କରିବ, ଅଥବା ସେ ଗୃହସ୍ଥାଶ୍ରମରେ ପ୍ରବେଶ କରିବ ଏବଂ ଗୃହସ୍ଥାଶ୍ରମରେ 25 ବର୍ଷରୁ 50 ବର୍ଷ ପର୍ଯ୍ୟନ୍ତ ରହି 50 ବର୍ଷ ପରେ ଗୃହସ୍ଥାଶ୍ରମ ତ୍ୟାଗ କରିବ, ବାନପ୍ରସ୍ଥ ଆଶ୍ରମ ଗ୍ରହଣ କରିବ, ତାପରେ ସନ୍ନ୍ୟାସ ପାଇଁ ନିଜକୁ ପ୍ରସ୍ତୁତ କରିବ। ତେଣୁ ଇଏ ଥିଲା ପ୍ରାଚୀନ ବ୍ୟବସ୍ଥା, ବର୍ଣ୍ଣାଶ୍ରମ ବ୍ୟବସ୍ଥା, ଯେ ବ୍ରାହ୍ମଣ କ୍ଷତ୍ରିୟ ଏବଂ ଶୂଦ୍ର ବୈଶ୍ୟ ଏମାନେ ଦ୍ୱିଜାତି, ଅର୍ଥାତ୍ ଏମାନଙ୍କର ଦ୍ୱିଜାତି ସଂସ୍କାର ହୋଇଥାଏ ଏବଂ ଏମାନେ ଜୀବନର ଲକ୍ଷ୍ୟକୁ ଜାଣିଥାନ୍ତି, ଗୁରୁକୁଳରୁ ଶିକ୍ଷା ଗ୍ରହଣ କରିଥାନ୍ତି। ତେଣୁ ଭଗବାନ ଋଷଭଦେବ ସେ ନିଜେ ଜଗତରେ ଆଦର୍ଶ ସ୍ଥାପନ କରିବା ପାଇଁ ସେ ଗୁରୁକୁଳକୁ ଯାଇ ଶିକ୍ଷା ଗ୍ରହଣ କରିବେ, ଯଦିଓ ତାଙ୍କ ପାଇଁ ଶିକ୍ଷାର, ଗୁରୁକୁଳ ଶିକ୍ଷାର ଆବଶ୍ୟକତା ନଥିଲା କାରଣ ସେ ସ୍ୱୟଂ ଭଗବାନ, କିନ୍ତୁ କେବଳ ଭଗବାନ ଋଷଭଦେବ ନୁହନ୍ତି, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଆବିର୍ଭୂତ ହୋଇଥିଲେ ସେ ମଧ୍ୟ ସନ୍ଦୀପନୀ ମୁନିଙ୍କର ଆଶ୍ରମରେ ରହି ସେଠାରେ ଶିକ୍ଷା ଲାଭ କରିଥିଲେ ଜଗତରେ ଆଦର୍ଶ ସ୍ଥାପନ କରିବା ପାଇଁ। ତେଣୁ ଭଗବାନ ଋଷଭଦେବ ଏହିପରି ଭାବରେ ବ୍ରହ୍ମଚର୍ଯ୍ୟ ଜୀବନଯାପନ କରି ଗୁରୁକୁଳରେ ଶିକ୍ଷା ଲାଭ କରି ତାପରେ ରାଜଗାଦୀରେ ଅଭିଷିକ୍ତ ହେଲେ ଏବଂ ଭଗବାନ ଋଷଭଦେବ ଇନ୍ଦ୍ରଙ୍କର ପ୍ରଦତ୍ତ କନ୍ୟା ଜୟନ୍ତୀଙ୍କ ସହିତ ବିବାହ କଲେ। ଭଗବାନ ଋଷଭଦେବଙ୍କର ପତ୍ନୀଙ୍କର ନାମ ଥିଲା ଜୟନ୍ତୀ ଏବଂ ଜୟନ୍ତୀଙ୍କ ଗର୍ଭରୁ ଭଗବାନ ଋଷଭଦେବ 100 ପୁତ୍ର ଉତ୍ପନ୍ନ କଲେ ଏବଂ ଏହି ପୁତ୍ରମାନଙ୍କ ମଧ୍ୟରେ ସର୍ବଜ୍ୟେଷ୍ଠ ଥିଲେ ମହାରାଜ ଭରତ, ଯିଏକି ସର୍ବଗୁଣାବଳୀରେ ଭୂଷିତ ହୋଇଥିଲେ ଭରତ ମହାରାଜ। ତେଣୁ ଭରତ ମହାରାଜ ଥିଲେ ସର୍ବଜ୍ୟେଷ୍ଠ ଏବଂ ଅନ୍ୟ 99 ପୁତ୍ରମାନଙ୍କ ମଧ୍ୟରୁ 9 ମହାଭାଗବତ ହୋଇଥିଲେ, ସେମାନେ ନବଯୋଗେନ୍ଦ୍ର ନାମରେ ଖ୍ୟାତି ପ୍ରାପ୍ତ ହୋଇଥିଲେ, ସେମାନେ ସବୁ ପରମହଂସ ଥିଲେ ନବଯୋଗେନ୍ଦ୍ର। ସେମାନଙ୍କର ନାମ ହେଉଛି କବି, ହବି, ଅନ୍ତରିକ୍ଷ, ପ୍ରବୃଦ୍ଧ, ପିପଳାୟନ, ଆବିହୋତ୍ର, ଦ୍ରୁମିଳ, ଚମସ ଏବଂ କରଭାଜ। ଏହିପରି ଏ ନବଯୋଗେନ୍ଦ୍ର ଇଏ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ମହାରାଜ ନିମିଙ୍କୁ ଜ୍ଞାନ ଉପଦେଶ ପ୍ରଦାନ କରିଥିଲେ ଯାହାର ବର୍ଣ୍ଣନା ଶ୍ରୀମଦ୍ ଭାଗବତରେ ଆସିଛି। ଏବଂ ଏହି 9 ପରେ ଆଉ 9 जो मैंने महाराज भरतंकर भ्राता थिले से मैंने उचंदी कुशावर्त इलावर्त ब्रह्मावर्त मलय केतु भद्रसेन इंद्रस्फुक विदर्भ एवं कीकट से मानकर नाम थे एवं आउ जो एकाश जन रहिले तंकर भ्राता एमाने समस्त वेदरे पारंगत थिले एवं ब्राह्मण कर्मरे पारंगत थिबा हेतु एमाने समस्त ब्राह्मण हेथिले एकाश जन भ्राता तेणु एथिरु जना जाउछि जे प्रकृत पक्षे प्राचीन काल रे जाति अनुसार व्यक्तिर बा के कुल रे जन्म अनुसार व्यक्तिर वर्ण निश्चित करा जाउ नथिले जन्म अनुसार वर्ण निश्चित हो नथिले जेपरी भगवत गीता रे भगवान कृष्ण कहउछन्ति चातुर्वर्ण माया सृष्ट गुण कर्म विभाग ये चारि वर्णर सृष्टि मु करिछि गुण एवं कर्म अनुसार जन्म अनुसार नुहे जेपरि आजिकल कहीं ब्राह्मण कूल जन्म हेले ब्राह्मण कहुसी कहीं क्षत्रिय वैश्य कूल शूद्र कूल जन्म हेले क्षत्रिय वैश्य किंबा शूद्र बोली कहुसी हे तो निकट ब्राह्मण गुण अच्छे कि ना से सब देखा केवल ब्राह्मण परिवार जन्म हेले से कह ब्राह्मण हे तो ब्राह्मण परिवार जन्म है से रिक्सा टाणुसी किंतु से कहि मु ब्राह्मण शूद्र कार्य कर ब्राह्मण मान के चाकरी करते कारण चाकरी करवा हूँ शूद्र मान कार्य तेणु ब्राह्मण वेद अध्ययन कर वेद पाठ कर वेद शिक्षा दब अन्न मान पठन पाठन जजन जाजन ब्राह्मण कर्म से यज्ञ कर धर्म अनुष्ठान करिबो अन्य मानको धर्म अनुष्ठान करे यज्ञ करे से दान ग्रहण करिबो एवं अन्य मानको दान दब ये सब ब्राह्मण मानकर कर्म रहिछ सत्कर्म निपुण विप्र मंत्र तंत्र विशारद ये सब ब्राह्मण मानकर गुण कथा कहुछ तेणु से माने शास्त्र अध्ययन करती भगवान उपरे से मानकर दृढ़ विश्वास थाए एवं से माने भगवान को प्राप्त होवार मार्ग मध्य प्रदर्शन करी थांती ब्रह्मं जानाति इति ब्राह्मण जे ब्रह्म अर्थात भगवान को जाने था से प्रकृत ब्राह्मण किंतु आजकल हे तो ब्राह्मण भगवान को जानी बा भगवान को ऊपर विश्वास बा करोसी शास्त्र ज्ञान तार नहीं बा से अन्य मान को शास्त्र शिक्षा मध्य प्रदान करने असमर्थ किंतु केवल ब्राह्मण कूल जन्म ग्रहण करी निजक ब्राह्मण कहपरी शास्त्र कहुछि कलि युगर ब्राह्मण मान ब्रह्म तत्व न जानाति ब्रह्म सूत्रेण गर्भित तेणु कलि युगर ब्राह्मण मान ब्रह्म तत्व को जानते ना अर्थात केवल ब्रह्म सूत्र यज्ञ पवित्र धारण करेतु गर्व अनुभव करती आम ब्राह्मण किंतु प्रकृत ब्राह्मण तार कर्म अनुसार से ब्राह्मण पदवाच्य से भगवान कृष्ण कहते मु ब्राह्मण क्षत्रिय वैश्य शूद्र यारिवर्णर सृष्टि कर चारोटी आश्रम ब्रह्मचर्य आश्रम गृहस्थ आश्रम बानप्रस्थ आश्रम और सन्यास आश्रम ए चारोटी वर्ण एवं चारोटी आश्रम सृष्टि कर गुण एवं कर्म अनुसार जन्म अनुसार नुह तेणु ବ୍ରାହ୍ମଣ ଯେହେତୁ ସତ୍ୱଗୁଣରେ ସ୍ଥିତ ତେଣୁ ସେ କେବଳ ସତ୍ୱଗୁଣୀ କାର୍ଯ୍ୟ କରିପାରିବ, କ୍ଷତ୍ରିୟ ରଜଗୁଣରେ ସ୍ଥିତ ସେ ରଜଗୁଣୀ କାର୍ଯ୍ୟ କରିବ, ବୈଶ୍ୟ ରଜଗୁଣ ଏବଂ ତମଗୁଣର ମିଶ୍ରିତ ଗୁଣ ରହିଛି ତେଣୁ ବୈଶ୍ୟ ମିଶ୍ରିତ କାର୍ଯ୍ୟ କରିବ ଏବଂ ଶୂଦ୍ର ତମଗୁଣରେ ଥିବା ହେତୁ ତମଗୁଣର କାର୍ଯ୍ୟ କରିବ। ତେଣୁ ଗୁଣ ଅନୁସାରେ ବ୍ୟକ୍ତି କର୍ମରେ ପ୍ରବୃତ୍ତ ହେବ, ଏହା ସ୍ୱାଭାବିକ। ତେଣୁ ସେହି ଅନୁସାରେ ତାର ବର୍ଣ୍ଣ ନିଶ୍ଚିତ, ସେ କେଉଁ ବର୍ଣ୍ଣ। ତେଣୁ ଯେତେବେଳେ ଆମେ ଜାତକ ଦେଖୁଛେ, ଜାତକରେ ଯେତେବେଳେ ପିଲାମାନଙ୍କର ବିବାହ ନିଶ୍ଚିତ କରୁଛେ ଆମେ ଜାତକ ଦେଖୁଛେ, ଜାତକରେ ଗଣନା କରି ଜ୍ୟୋତିଷ ବର୍ଣ୍ଣ ନିଶ୍ଚିତ କରୁଛି ଏ କୋଉ ବର୍ଣ୍ଣର ବ୍ୟକ୍ତି। ତେଣୁ ସେ ଅନୁସାରେ ମେଳକ ହଉଛି, ବର୍ଣ୍ଣ ଅନୁସାରେ ଗୁଣ ଅନୁସାରେ ମେଳକ ଦେଖାଯାଉଛି। ତେଣୁ ଇଏ ବହୁତ ଆବଶ୍ୟକ ଯେ ବ୍ୟକ୍ତିର ଗୁଣ ଅନୁସାରେ ବ୍ୟକ୍ତି ସେହି କର୍ମ କରିବ। ତେଣୁ ଆମେ ବ୍ୟକ୍ତିର ଯଦି ଜନ୍ମ ବେଳା ଜାଣିଛେ ତାକୁ ଗଣନା କରି ଜାଣିପାରିବା ବ୍ୟକ୍ତିର ଗୁଣ କ'ଣ ଅଛି, ସେ କେଉଁ ଗୁଣରେ ସ୍ଥିତ ଏବଂ ସେ ସେହି ଅନୁସାରେ କର୍ମ କରିବ। ତେଣୁ ଆମେ ଦେଖିବା ଯେ ମହାରାଜ ଋଷଭଦେବଙ୍କର ଯେଉଁ ପୁତ୍ରମାନେ ଥିଲେ ଏକଶତ ପୁତ୍ର, ସେମାନଙ୍କ ମଧ୍ୟରୁ ଯଦିଓ ଭଗବାନ ଋଷଭଦେବ କ୍ଷତ୍ରିୟ କୂଳରେ ଆବିର୍ଭୂତ ହୋଇଥିଲେ, ତେଣୁ ଜନ୍ମ ଅନୁସାରେ ଏମାନେ ସମସ୍ତେ କ୍ଷତ୍ରିୟ ହେବା କଥା, କିନ୍ତୁ ଭରତ ମହାରାଜ ଏବଂ ତାଙ୍କର ଆଉ ନଅ ଜଣ ଭ୍ରାତା ସେମାନେ କ୍ଷତ୍ରିୟ ହୋଇ ରହିଲେ ଏବଂ ଆଉ ନଅ ଜଣ ସେମାନେ ପରମହଂସ ବୈଷ୍ଣବ ହେଲେ, ଯିଏକି ନବଯୋଗେନ୍ଦ୍ର, ଏବଂ ଆଉ ଏକାଅଶୀ ଜଣ ବ୍ରାହ୍ମଣ ହେଲେ, ଅର୍ଥାତ୍ ସେମାନଙ୍କର ସବୁ ବ୍ରାହ୍ମଣ ଗୁଣ ଥିଲେ, ସେମାନେ ବ୍ରାହ୍ମଣ କର୍ମରେ ପାରଙ୍ଗତ ଥିଲେ, ବେଦ ଅଧ୍ୟୟନ କରୁଥିଲେ, ଶାସ୍ତ୍ର ଅଧ୍ୟୟନ କରୁଥିଲେ, ଭଗବାନଙ୍କର ଉପାସନା କରୁଥିଲେ ଏବଂ ଅନ୍ୟମାନଙ୍କୁ ଶାସ୍ତ୍ରର ଶିକ୍ଷା, ଭଗବାନଙ୍କର ଉପାସନାର ଶିକ୍ଷା ପ୍ରଦାନ କରୁଥିଲେ। ତେଣୁ ଏହିପରି ଭାବରେ ଭଗବାନ ଋଷଭଦେବ ରାଜ୍ୟ ଶାସନ କଲେ ଏବଂ ତାଙ୍କର ରାଜ୍ୟ ଶାସନରେ ସମସ୍ତ ପ୍ରଜାମାନେ ସୁଖପୂର୍ବକ ଜୀବନ ନିର୍ବାହ କରୁଥିଲେ, ଯେହେତୁ ସେ ସ୍ୱୟଂ ଭଗବାନ ଥିଲେ, ତାଙ୍କର ଏପରି ସୁଶାସନ ଥିଲା ଯେ ପ୍ରଜାମାନଙ୍କର କୌଣସି ଆବଶ୍ୟକତା ନଥିଲା ବା ଅଭାବ ନଥିଲା, କୌଣସି ବସ୍ତୁର ଆବଶ୍ୟକତା ନଥିଲା ବା ଅଭାବ ନଥିଲା ପ୍ରଜାମାନଙ୍କର, କୌଣସି ପ୍ରଜା କାହା ନିକଟରେ କୌଣସି ଯାଚନା କରୁନଥିଲେ, ସେମାନେ ସର୍ବସମ୍ପଦ ଯୁକ୍ତ ଥିଲେ, କାହାର କିଛି ଅଭାବ ନଥିଲା। ଏପରି ଭଗବାନ ଋଷଭଦେବଙ୍କର ଶାସନ ଥିଲା। କିନ୍ତୁ ବର୍ତ୍ତମାନ ଆମେ ଦେଖୁ କଳିଯୁଗରେ ସମସ୍ତଙ୍କର ଅଭାବ ରହିଛି, କିଛି ନା କିଛି ଅଭାବ ରହିଛି, ଯେହେତୁ ସୁଶାସନ ଉପଲବ୍ଧ ହେବ। ତେଣୁ ଭଗବାନ ଋଷଭଦେବ ଏପରିକି ଇନ୍ଦ୍ର ଯେତେବେଳେ ବୃଷ୍ଟି କଲେ ନାହିଁ, ଈର୍ଷା ପ୍ରଣୋଦିତ ହୋଇ ଭଗବାନ ଋଷଭଦେବଙ୍କ ପ୍ରତି ଇନ୍ଦ୍ର ଈର୍ଷା କଲେ, ଯାହାଫଳରେ ସେ ବୃଷ୍ଟି କଲେ ନାହିଁ, କିନ୍ତୁ ଭଗବାନ ଋଷଭଦେବ ନିଜର ଯୋଗଶକ୍ତି ବଳରେ ଇନ୍ଦ୍ରଙ୍କୁ ଅପେକ୍ଷା ନ କରି ସେ ବୃଷ୍ଟି କାର୍ଯ୍ୟ ସମ୍ପାଦନ କଲେ। ଇନ୍ଦ୍ରଙ୍କର ଏପରି ନିର୍ବୋଧତା କୁ ଦର୍ଶନ କରି ଭଗବାନ ଋଷଭଦେବ ସ୍ମିତ ହାସ୍ୟ କରି ସେ ନିଜେ ବୃଷ୍ଟି କଲେ ନିଜର ଯୋଗଶକ୍ତି ବଳରେ, ତେଣୁ ଏହିପରି ଭାବରେ ସେ ଇନ୍ଦ୍ରଙ୍କର ଗର୍ବ ଖଣ୍ଡନ କରିଥିଲେ ଭଗବାନ ଋଷଭ ଦେବ। ତେଣୁ ସେହି ଭଗବାନ ଋଷଭ ଦେବ ଥରେ ଯେତେବେଳେ ତାଙ୍କର ପୁତ୍ରମାନେ ବ୍ରହ୍ମାବର୍ତ୍ତରେ ଏକତ୍ରିତ ହୋଇ ମୁନି ଋଷିମାନଙ୍କଠାରୁ ଶାସ୍ତ୍ର ଉପଦେଶ ଶ୍ରବଣ କରୁଥିଲେ, ସେତେବେଳେ ଭଗବାନ ଋଷଭଦେବ ସେଠାରେ ଉପସ୍ଥିତ ହୋଇ ତାଙ୍କର ପୁତ୍ରମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ତେଣୁ ଭଗବାନ ଋଷଭଦେବଙ୍କର ଉପଦେଶ ନିଜ ତାଙ୍କର ପୁତ୍ରମାନଙ୍କୁ ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଉପଦେଶ ଥିଲା। ତେଣୁ ଭଗବାନ ଋଷଭଦେବ ତାଙ୍କର ପୁତ୍ରମାନଙ୍କୁ କହିଥିଲେ ଯେ ହେ ପୁତ୍ରଗଣ, ନାୟଂ ଦେହ ଦେହ ଭାଜାଂ ଲୋକେ କଷ୍ଟାନ୍ କାମାନ ଅର୍ହତେ ବିଡ଼ଭୁଜା ତପୋ ଦିବ୍ୟଂ ପୁତ୍ର କାଜେନ ସତ୍ୱଂ ଶୁଦ୍ଧେତ ୟସ୍ମାତ୍ ବ୍ରହ୍ମ ସୌଖ୍ୟଂ ତ୍ୱନନ୍ତ। ତେଣୁ ଭଗବାନ ଋଷଭଦେବ ପୁତ୍ରମାନଙ୍କୁ କହିଥିଲେ ଯେ ହେ ପୁତ୍ରଗଣ, ନାୟଂ ଦେହ ଦେହ ଭାଜଂ ନୁ ଲୋକେ, ଯେ ଅୟଂ ଦେହ ଏହି ଶରୀର, ଦେହ ଭାଜାମ ଅର୍ଥାତ୍ ଯେଉଁମାନେ ଦେହଧାରୀ ଅର୍ଥାତ୍ ଯେଉଁମାନେ ସଂସାରରେ ଶରୀର ଗ୍ରହଣ କରିଛନ୍ତି, ଭୌତିକ ଶରୀର ଗ୍ରହଣ କରିଛନ୍ତି, ତେଣୁ ଭୌତିକ ଶରୀର ସମସ୍ତ ଜୀବମାନେ ଗ୍ରହଣ କରିଛନ୍ତି, କିନ୍ତୁ ଭଗବାନ ଋଷଭଦେବ ସମସ୍ତ ଜୀବମାନଙ୍କ ପାଇଁ ଏ ଉପଦେଶ ପ୍ରଦାନ କରୁନାହାନ୍ତି, କେବଳ ମନୁଷ୍ୟମାନଙ୍କ ପାଇଁ ଉପଦେଶ ପ୍ରଦାନ କରୁଛନ୍ତି, କାରଣ ଅନ୍ୟ ଜୀବମାନେ ଏ ଉପଦେଶକୁ ଗ୍ରହଣ କରିପାରିବେ। ତେଣୁ ସେଥିପାଇଁ କହୁଛନ୍ତି ନୃଲୋକେ ଅର୍ଥାତ୍ ମନୁଷ୍ୟ ଲୋକରେ, ଅର୍ଥାତ୍ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁମାନେ ଦେହଧାରୀ ସେମାନଙ୍କର ଶରୀର କଷ୍ଟାନ୍ କାମାନ ଅର୍ହତେ ବିଡ଼ଭୁଜା, ସେମାନଙ୍କର ଶରୀର ଏହି ଭୌତିକ ସଂସାରରେ ନିଜର କାମାନ ଅର୍ଥାତ୍ ଇନ୍ଦ୍ରିୟ ତୃପ୍ତି ପାଇଁ, କାମନାର ପରିତୃପ୍ତି ପାଇଁ କଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ପରିଶ୍ରମ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ସାଧାରଣ ଭାବରେ ବ୍ୟକ୍ତି ଶରୀର ଧାରଣ କରି ଦୁର୍ଲଭ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ସେ ଅନେକ କଠୋର ପରିଶ୍ରମ କରୁଛି, ଏପରିକି ବ୍ୟକ୍ତି ଏତେ ପରିଶ୍ରମ କରୁଛି ଯେ ତା ନିକଟରେ ସମୟ ନାହିଁ, ସମୟର ଅଭାବ ରହିଛି, ସେ ଭଲ ଭାବରେ ଖାଇବା ପାଇଁ ମଧ୍ୟ ତା ନିକଟରେ ସମୟ ନାହିଁ, ଶୋଇବା ପାଇଁ ମଧ୍ୟ ସମୟ ନାହିଁ, ଦିନ ରାତି ପରିଶ୍ରମ କରୁଛି ବ୍ୟକ୍ତି, କାହିଁକି ନା ଅର୍ଥ ଲାଳସାରେ, ଅର୍ଥ ଉପାର୍ଜନ କରିବା ଲାଳସାରେ, ଏବଂ ଅର୍ଥ ଉପାର୍ଜନ କଲେ ସେ କ'ଣ କରିବ ନା ଇନ୍ଦ୍ରିୟ ତୃପ୍ତି କରିବ, ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରିବ। ତେଣୁ ଏହି ଉଦ୍ଦେଶ୍ୟରେ ସେ କଠିନ ପରିଶ୍ରମ କରୁଛି ଇନ୍ଦ୍ରିୟ ତୃପ୍ତି ପାଇଁ, ଅଥଚ ସେଇ ଏକା ରକମ ଇନ୍ଦ୍ରିୟ ତୃପ୍ତି ବିଡ଼ଭୁଜାଏ ଅର୍ଥାତ୍ ଯେଉଁମାନେ ବିଷ୍ଟାଭକ୍ଷୀ ପଶୁ ଅର୍ଥାତ୍ ଶୁକର ବା କୁକୁର ଶ୍ୱାନ, ଏମାନେ ମଧ୍ୟ ଇନ୍ଦ୍ରିୟ ତୃପ୍ତି କରୁଛନ୍ତି। ଆମର ଭୌତିକ ଜଗତର ଇନ୍ଦ୍ରିୟ ତୃପ୍ତି କ'ଣ ନା ଆହାର ନିଦ୍ରା ବ୍ୟାୟାମ ଥିଲା, ଆମେ କିପରି ସୁନ୍ଦର ସ୍ୱାଦିଷ୍ଟ ଦ୍ରବ୍ୟ ଆହାର କରିବା, ତାଦ୍ୱାରା ଜିହ୍ୱାର ଲାଳସାକୁ ଚରିତାର୍ଥ କରିବା, ଜିହ୍ୱାକୁ ଆନନ୍ଦ ପ୍ରଦାନ କରିବା, ଜିହ୍ୱାର ଲାଳସେ ଯାଇ ଇତି ଉତି ଧାଏ ସିଷ୍ଣୋଦର ପରାୟଣ କୃଷ୍ଣ ନାହିଁ ପାଏ, जो मैंने जिह्वार लालसार जिह्वा को संतुष्ट करने से दौड़ी था भल फिस्ट हो भल खाइबा को मिल चल से एने भागवत कथा हूँ भागवत कथा पे समय नहीं किंतु सेठ फिस्ट हो बाहर फिस्ट हो समय अच्छे जिह्वार लालसा तेना जो मैंने जिह्वार लालसार एठिक सेठिक जाती जिह्वार लालसा को चरितार्थ करने शिष्म उदर पराय से निजर शिष्म एवं उदर को उपस्थ एवं उदर को निजर वशीभूत करते तेणु से भगवान कृष्ण को प्राप्त हो पारती ना तेणु भगवान कृष्ण को प्राप्त हवा को आमको इंद्रिय मान को संयमित करने को केवल शरीर धारण पर जहाँ आवश्यक केवल से मात्र ग्रहण करने आवश्यक इंद्रिय मान को तृप्ति प्रदान करने आनंद प्रदान करने आमर कौन से आवश्यकता ना कारण आम जब इंद्रिय मान को आनंद प्रदान करने को चाहिमा ए इंद्रिय मान एत दुर्दांत से केवे संतुष्ट हे ना आमे जो आहार भल आहार करिवा निद्रा जीवा मैथुन करिवा निजर सुरक्षा करिवा एही कार्य रे आमे व्यस्त रहुचे ए कार्य आमे प्रति जन्म रे करि आसुचे आमे ए जन्म पूर्वरु अनेक जन्म ग्रहण करिचे ए भौतिक शरीर ग्रहण करिचे एवं भौतिक शरीर रे इंद्रिय तृप्तिकर कार्य प्रति जन्म रे करि आसुचे किंतु ता सत्वे आमे एपर्यंत तृप्त है जदि कहीं भावु थांते मोर टिके इंद्रिय तृप्ति हो गले मु तृप्त है ताकु त्याग करिवे तापर कृष्ण के भजन करिवे से संभव पर आमे एत जन्म धरी इंद्रिय तृप्ति करि आसले मध्ये एपर्यंत आमे तृप्त हो पारे आमे पुणी चाहूचे ए जन्मरे इंद्रिय तृप्ति करिया तेणु आमे जत्ते जन्म ग्रहण करुथवा जत्ते थर शरीर ग्रहण करुथवा सेत्ते थर आमे सही इंद्रिय तृप्ति करिवा को चाहिबो भौतिक इंद्रिय मान को तृप्त करिवा पई इच्छा करिवा नवजात काम कामिना उपभोगे न साम्यते जे जे कामी व्यक्ति से भाव उपभोग कले मोर कामना अवदमित हो संभव तार कामनार अग्नि प्रज्वलित हम जपरी आम अग्नि जदि घृत निक्षेप करू घी ढाई दू ताल से अग्नि समित हवा बदल प्रज्वलित तेणु आम इंद्रिय मान को तृप्त करने आम जदि इंद्रिय भोग्य विषय इंद्रिय मान को जगेद ताल कामनार अग्नि प्रज्वलित समित होना तेणु बुद्धिमान व्यक्ति इंद्रिय मान को भोग प्रदान बदल से संयम करने इंद्रिय मान को भगवान कृष्ण के सेवार नियोजित करने चेष्टा कर तेणु भगवान ऋषभदेव निजर पुत्र मान को उपदेश प्रदान करी कहते जे हे पुत्रगण भौतिक शरीर तुम्हें जो प्राप्त हो भौतिक शरीर निजर इंद्रिय तृप्ति पाई कामनार परितृप्ति पाई कष्ट करने तुम्हें प्राप्त है ପରିଶ୍ରମ କରିବା ପାଇଁ ତୁମେ ପ୍ରାପ୍ତ ହେଇ, କାରଣ ଏଇ ଇନ୍ଦ୍ରିୟ ଭୋଗ ବିଡ଼ ବୁଝାଏ, ବିଷ୍ଟାଭକ୍ଷୀ ଶୁକର ଏବଂ ଶ୍ୱାନ ମଧ୍ୟ ପ୍ରାପ୍ତ ହେଉଛନ୍ତି। ଯେପରି ମନୁଷ୍ୟ ଆହାର ନିଦ୍ରା ଭୟ ମୈଥୁନ କରୁଛି, ଠିକ ପଶୁପକ୍ଷୀମାନେ ମଧ୍ୟ ଆହାର ନିଦ୍ରା ଭୟ ମୈଥୁନ କରୁଛନ୍ତି। କିନ୍ତୁ ମନୁଷ୍ୟମାନଙ୍କ ପରି ସେମାନେ ଏତେ କଠିନ ପରିଶ୍ରମ କରୁନାହାନ୍ତି ଏଇ ଆହାର ନିଦ୍ରା ଭୟ ମୈଥୁନକୁ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନ ଋଷଭଦେବ କହୁଛନ୍ତି ଯେ ଏହି ଭୋଗ ପଶୁ ଶରୀରରେ ମଧ୍ୟ ପ୍ରାପ୍ତ ହେଉଛି, ତାହେଲେ ତୁମେ ମନୁଷ୍ୟ ଶରୀର ପ୍ରାପ୍ତ ହେଇ ଯଦି ସେହି ଭୋଗରେ ଲିପ୍ତ ହେବ ତାହେଲେ ତୁମେ ପଶୁଠାରୁ କୌଣସି ଗୁଣରେ ନ୍ୟୁନ ନୁହଁ, ଉଣା ନୁହଁ, ତା ଅର୍ଥ ତୁମେ ପଶୁ ସଦୃଶ। ଆହାର ନିଦ୍ରା ଭୟ ମୈଥୁନଶ୍ଚ ସାମାନ୍ୟ ପଶୁ ଭି ନାରାୟଣ। ଆହାର ନିଦ୍ରା ଭୟ ମୈଥୁନ ଏ ଚାରୋଟି ଜିନିଷ ପଶୁ ଏବଂ ମନୁଷ୍ୟମାନଙ୍କ ନିକଟରେ ସମାନ ରୂପରେ ଦୃଷ୍ଟିଗତ, କିନ୍ତୁ ଆମେ ମନୁଷ୍ୟକୁ ଶ୍ରେଷ୍ଠ ପ୍ରାଣୀ ବୋଲି କହିଥାଉ। ପଶୁମାନଙ୍କଠାରୁ ଶ୍ରେଷ୍ଠ କାହିଁକି ନା ମନୁଷ୍ୟମାନଙ୍କ ନିକଟରେ ଗୋଟିଏ ଉନ୍ନତ ଚେତନା ରହିଥାଏ। ଧର୍ମ ହି ତେଷାଂ ଅଧିକ ବିଶେଷ ଧର୍ମେଣ ହି ନା ପଶୁ ଭି ସମାନ। ମନୁଷ୍ୟମାନଙ୍କ ନିକଟରେ ଧର୍ମ ଚେତନା ରହିଛି, ଧାର୍ମିକ ଚେତନା ରହିଛି। ଏହି ଧାର୍ମିକ ଚେତନା ହିଁ ମନୁଷ୍ୟକୁ ପଶୁମାନଙ୍କ ଠାରୁ ଉନ୍ନତ କରିଥାଏ। ଯଦି କେହି ମନୁଷ୍ୟ ଶରୀର ପ୍ରାପ୍ତ ହେଇ ପଶୁତୁଲ୍ୟ କାର୍ଯ୍ୟ କରେ ତାହେଲେ ସେ ପଶୁଠାରୁ କୌଣସି ଗୁଣରେ ଗୁଣା ନୁହେଁ, ସେ ମନୁଷ୍ୟ ରୂପଧାରୀ ପଶୁ ମାତ୍ର। ତେଣୁ ଭଗବାନ ଋଷଭଦେବ କହୁଛନ୍ତି ଯେ ତପୋ ଦିବ୍ୟଂ ପୁତ୍ର କାଜେନ ସତ୍ତ୍ୱମ୍। ହେ ପୁତ୍ରଗଣ, ଏ ମନୁଷ୍ୟ ଶରୀର ତୁମେ ପ୍ରାପ୍ତ ହେଇଛ ଭୋଗ କରିବା ପାଇଁ ନୁହେଁ, ଇନ୍ଦ୍ରିୟ ଭୋଗ କରିବା ପାଇଁ ନୁହେଁ। କେଉଁଥିପାଇଁ ପ୍ରାପ୍ତ ହେଇଛ ନା ତପସ୍ୟା ଆଚରଣ କରିବା ପାଇଁ। ତପୋ ଦିବ୍ୟଂ, ଦିବ୍ୟ ତପସ୍ୟା ଆଚରଣ କରିବା ପାଇଁ ଏ ମନୁଷ୍ୟ ଶରୀର ପ୍ରାପ୍ତ ହେଇଛି। ଏ ଦିବ୍ୟ ତପସ୍ୟା କ'ଣ? ତପସ୍ୟା ବିଭିନ୍ନ ଗୁଣରେ ତପସ୍ୟା ହେଇପାରେ, ସତ୍ୱଗୁଣୀ ତପସ୍ୟା, ରଜଗୁଣୀ ତପସ୍ୟା, ତମଗୁଣୀ ତପସ୍ୟା, ଏବଂ ଏପରି ତପସ୍ୟାର ଲକ୍ଷ୍ୟ ମଧ୍ୟ ଭିନ୍ନ ଭିନ୍ନ। ଯେପରି ଅସୁରମାନେ ତପସ୍ୟା କରିଥାନ୍ତି, ସେମାନେ ଆଶୁତୋଷ ଅତି ଶୀଘ୍ର ପ୍ରସନ୍ନ ହେଉଥିବା ଶିବଙ୍କୁ ଆରାଧନା କରିଥାନ୍ତି। ଅସୁରମାନେ ଅତି ଶୀଘ୍ର ଶିବଙ୍କୁ ଆରାଧନା କରି ବରଦାନ ପ୍ରାପ୍ତ ହେଲେ ଏବଂ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଯେହେତୁ ତମଗୁଣର ବଶବର୍ତ୍ତୀ ହୋଇଥାନ୍ତି ତେଣୁ ସେମାନେ ତମଗୁଣୀ ସାଧନା କରିଥାନ୍ତି। ଯେପରି ଗୋଟିଏ ଅସୁର ଥିଲା ବୃକାସୁର, ଯାହାକୁ ଭସ୍ମାସୁର ବୋଲି ମଧ୍ୟ କହନ୍ତି, ସେ ଅସୁର ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ମସ୍ତକର ବଳି ପ୍ରଦାନ କରୁଛନ୍ତି, ଏତେ ଉଗ୍ର ତପସ୍ୟା କରୁଛନ୍ତି। ଏବଂ ତାର ଉଦ୍ଦେଶ୍ୟ ଥିଲା କ'ଣ ନା ଶିବଙ୍କୁ ସନ୍ତୁଷ୍ଟ କରି ବରଦାନ ପ୍ରାପ୍ତ ହେବ, ଯାହାର ମସ୍ତକରେ ସେ ହସ୍ତ ରଖିବ ତାର ମସ୍ତକ ଭସ୍ମୀଭୂତ ହେବ, ଏହି ବରଦାନ ସେ ଚାହୁଁଥିଲେ। ତେଣୁ ଯେତେବେଳେ ସେ ଶିବଙ୍କୁ ତପସ୍ୟା ବଳରେ ସନ୍ତୁଷ୍ଟ କଲା ଏବଂ ଶିବ ତାକୁ ସେ ତଥାସ୍ତୁ କଲେ, ସେ ବରଦାନ ପ୍ରଦାନ କଲେ, ସେ ଅସୁର କ'ଣ କଲା ନା ଯେଉଁ ଶିବ ତାକୁ ବରଦାନ ପ୍ରଦାନ କରିଛନ୍ତି ପ୍ରଥମେ ସେ ବରର ପରୀକ୍ଷା ସେ ଶିବଙ୍କର ମସ୍ତକରେ ହସ୍ତ ରଖି ସେ କରିବାକୁ ଚାହିଁଲେ। ତାର ଉଦ୍ଦେଶ୍ୟ ଥିଲା ଯେ ମୁଁ ଶିବଙ୍କର ମସ୍ତକରେ ହସ୍ତ ରଖିଲେ ତାଙ୍କର ମସ୍ତକ ଭସ୍ମୀଭୂତ ହୋଇଯିବ। ଏବଂ ଶିବଙ୍କର ବହୁତ ସୁନ୍ଦରୀ ସ୍ତ୍ରୀ ଅଛି ପାର୍ବତୀ, ତାକୁ ମୁଁ ଗ୍ରହଣ କରିବି, ଇଏ ଥିଲା ତାର ଉଦ୍ଦେଶ୍ୟ। ସେ ଯାହାଙ୍କୁ ତପସ୍ୟା କରି ସନ୍ତୁଷ୍ଟ କରିବାକୁ ଚାହୁଁଛି ତାଙ୍କର ସ୍ତ୍ରୀକୁ ହରଣ କରିବାକୁ ଚାହୁଁଛି ଅସୁର, ଇଏ ହେଉଛି ତମଗୁଣୀ ତପସ୍ୟା, ଉଗ୍ର ତପସ୍ୟା। ଠିକ ସେହିପରି ରଜଗୁଣୀ ତପସ୍ୟା ମଧ୍ୟ ଦେଖାଯାଏ ଅସୁରମାନଙ୍କ ନିକଟରେ, ଯେ ହିରଣ୍ୟକଶିପୁ ସେ ମଧ୍ୟ ଉଗ୍ର ତପସ୍ୟା ଆଚରଣ କରିଥିଲେ, ଏବଂ ଉଗ୍ର ତପସ୍ୟାରେ ହିରଣ୍ୟକଶିପୁ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହିଁଥିଲେ। ବ୍ରହ୍ମା ହେଉଛନ୍ତି ରଜଗୁଣର ଅଧୀଶ୍ୱର, ଶିବ ତମ ଗୁଣର ଅଧୀଶ୍ୱର, ତେଣୁ ବ୍ରହ୍ମାଙ୍କୁ ତପସ୍ୟା କରି ହିରଣ୍ୟକଶିପୁ ବରଦାନ ପ୍ରାପ୍ତ ହେବା ପାଇଁ ଚାହୁଁଥିଲା, ଯେପରି ଅମର ସେ ହେବ, ତାର ମୃତ୍ୟୁ ହେବ। ତେଣୁ ଇଏ ସବୁ ରଜଗୁଣୀ ତପସ୍ୟା, ଯେ ଅନ୍ୟ ଉପରେ ଆଧିପତ୍ୟ ବିସ୍ତାର କରିବା, ଯେହେତୁ ହିରଣ୍ୟକଶିପୁ ଚାହୁଁଥିଲା ଯେ ତାର ମୃତ୍ୟୁ ହେବନି, ସେ ଦେବତାମାନଙ୍କୁ ଜୟ କରିବ, ସମସ୍ତ ତ୍ରିଲୋକ ଉପରେ ଆଧିପତ୍ୟ ବିସ୍ତାର କରିବ, ଏ ରଜଗୁଣୀ ବ୍ୟକ୍ତିମାନଙ୍କର ସ୍ୱଭାବ। ଠିକ ସେହିପରି ଅନେକ ସମୟରେ ସତ୍ୟଗୁଣୀ ତପସ୍ୟା ମଧ୍ୟ ରହିଛି, ସତ୍ୟଗୁଣୀ ତପସ୍ୟା ବଳରେ ବ୍ୟକ୍ତି ସ୍ୱର୍ଗକୁ ପ୍ରାପ୍ତ ହେବା ପାଇଁ ଇଚ୍ଛା କରେ, ବା କୌଣସି ସୁଖ ସାଧନ ପ୍ରାପ୍ତ ହେବା ପାଇଁ ଇଚ୍ଛା କରେ, ତେଣୁ ଏହିପରି ବିଭିନ୍ନ ଗୁଣର ତପସ୍ୟା ରହିଛି। କିନ୍ତୁ ପ୍ରକୃତ ଯେ ଦିବ୍ୟ ତପସ୍ୟା, ସେ ଦିବ୍ୟ ତପସ୍ୟା ବଳରେ ବ୍ୟକ୍ତି ଭଗବାନଙ୍କର ଭକ୍ତି ସାଧନ କରିଥାଏ, ଭଗବାନଙ୍କର ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ତପସ୍ୟା କରିଥାଏ। ତେଣୁ ଆମେ ଦେଖିବା ଧ୍ରୁବ ମହାରାଜ ସେ କଠୋର ତପସ୍ୟା କଲେ, ଏବଂ ତାଙ୍କ ତପସ୍ୟାର ଉଦ୍ଦେଶ୍ୟ ଥିଲା ଭଗବାନଙ୍କୁ ପ୍ରାପ୍ତ ହେବ। ଅବଶ୍ୟ ପ୍ରାଥମିକ ସ୍ତରରେ ତାଙ୍କର ଉଦ୍ଦେଶ୍ୟ ଥିଲା ରାଜ୍ୟ ପ୍ରାପ୍ତି, ଭଗବାନଙ୍କ ଠାରୁ ବରଦାନ ପ୍ରାପ୍ତ ହୋଇ ସେ ଉତ୍କୃଷ୍ଟ ରାଜ୍ୟ ପ୍ରାପ୍ତ ହେବେ, କିନ୍ତୁ ଭଗବାନଙ୍କର ଦର୍ଶନ ପ୍ରାପ୍ତ ହୋଇ ଧ୍ରୁବ ମହାରାଜଙ୍କର ହୃଦୟ ଶୁଦ୍ଧ ହେଇଗଲେ। ତେଣୁ ଯେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ, ସେ ଆଉ ରାଜ୍ୟ କାମନା କଲେ ନାହିଁ, ସେ ଭଗବାନଙ୍କର ଭକ୍ତି ହିଁ କାମନା କଲେ, ରାଜ୍ୟ କାମନାକୁ ତୁଚ୍ଛ ବୋଲି ଜ୍ଞାନ କଲେ। ତେଣୁ ପ୍ରକୃତ ପକ୍ଷେ ଏଇ ମନୁଷ୍ୟ ଶରୀର ଆମକୁ ପ୍ରାପ୍ତ ହୋଇଛି ଆମକୁ ଦିବ୍ୟ ତପସ୍ୟା ଆଚରଣ କରିବା ପାଇଁ, ଯାହାଦ୍ୱାରା ଆମେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବା ଏବଂ ତାଙ୍କର କୃପା ପ୍ରାପ୍ତ ହୋଇପାରିବା, ଯାହାଫଳରେ ଆମେ ଭଗବାନଙ୍କର ସେବାରେ ନିଜକୁ ନିଯୁକ୍ତ କରିପାରିବା, ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା, ଭୌତିକ ସଂସାରର କଷ୍ଟରୁ ସବୁଦିନ ପାଇଁ ଆମେ ମୁକ୍ତ ହୋଇପାରିବା, ଏ ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ। ତେଣୁ ଭଗବାନ ଋଷଭଦେବ ନିଜ ପୁତ୍ରମାନଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ତପୋ ଦିବ୍ୟମ ପୁତ୍ର କାଜେନ ସତ୍ୟଂ ଶୁଦ୍ଧେ, ହେ ପୁତ୍ରଗଣ ତୁମେ ଦିବ୍ୟ ତପସ୍ୟା ଆଚରଣ କର, ଅର୍ଥାତ୍ ଭଗବାନଙ୍କର ସନ୍ତୁଷ୍ଟି ବିଧାନ ପାଇଁ, ପ୍ରସନ୍ନତା ପାଇଁ ତପସ୍ୟା ଆଚରଣ କର। ତେଣୁ ଆମେ ଭଗବାନଙ୍କର ପ୍ରସନ୍ନତା ପାଇଁ ଆମେ ଆମର ଶାରୀରିକ ସୁଖକୁ ତ୍ୟାଗ କରୁଛେ, ଯେପରି ଆମେ ଭଗବାନଙ୍କର ପ୍ରସନ୍ନତା ପାଇଁ ଏକାଦଶୀ ବ୍ରତ ଆଚରଣ କରୁଛେ। ଆଜି ଯେପରି ଏକାଦଶୀ ବ୍ରତ ରହିଛି, ଏକାଦଶୀ ବ୍ରତ କରିବା ଦ୍ୱାରା ଭଗବାନ କୃଷ୍ଣ ପ୍ରସନ୍ନ ହୋଇଥାନ୍ତି, ଆମର ସମସ୍ତ ପାପ ନଷ୍ଟ ହୋଇଥାଏ, ଆମ ହୃଦୟରେ ଭକ୍ତି ଜାଗ୍ରତ ହୋଇଥାଏ। ତେଣୁ ଏକାଦଶୀ ବ୍ରତ କରିବା ସମସ୍ତଙ୍କର କର୍ତ୍ତବ୍ୟ। 8 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପୁରୁଷ, ସ୍ତ୍ରୀ, ବାଳକ, ବୃଦ୍ଧ ସମସ୍ତଙ୍କର ଏକାଦଶୀ ବ୍ରତ କରିବା କର୍ତ୍ତବ୍ୟ। ଏବଂ ଏକାଦଶୀରେ ଯେଉଁମାନେ ଅନ୍ନ ଗ୍ରହଣ କରନ୍ତି, ଅନ୍ନରେ ସେଦିନ ସବୁ ସମସ୍ତ ପ୍ରକାର ପାପ ନିବାସ କରିଥାଏ। ତେଣୁ ଏକାଦଶୀରେ ଯେଉଁମାନେ ଅନ୍ନ ଗ୍ରହଣ କରିଥାନ୍ତି ସେମାନେ ସମସ୍ତ ପାପକୁ ଭକ୍ଷଣ କରିଥାନ୍ତି। ତେଣୁ କୁହାଯାଇଛି ଏକାଦଶୀରେ ବ୍ୟକ୍ତି ଅନ୍ନ ବା ଶସ୍ୟଜାତୀୟ ଦ୍ରବ୍ୟ ଗ୍ରହଣ କରିବା ଉଚିତ ନୁହେଁ, କେବଳ ଫଳମୂଳ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ବ୍ୟକ୍ତି ଗ୍ରହଣ କରିପାରିବେ। ଅବଶ୍ୟ ଓଡ଼ିଶାରେ ଅନେକ ଏକାଦଶୀ କରନ୍ତି ଏବଂ ଏକାଦଶୀରେ ଅନ୍ନ ନ ଖାଇ ସେମାନେ ଚୁଡ଼ା ଖାଇଥାନ୍ତି ବା ରୁଟି ଖାଇଥାନ୍ତି, ତାଦ୍ୱାରା ପ୍ରକୃତ ଏକାଦଶୀ ହୁଏନି। କାରଣ ଚୁଡ଼ା, ରୁଟି ଏସବୁ ମଧ୍ୟ ଶସ୍ୟ, ତେଣୁ କୌଣସି ପ୍ରକାର ଶସ୍ୟଜାତୀୟ ଦ୍ରବ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଶସ୍ୟଜାତୀୟ ଦ୍ରବ୍ୟ ବା ପନିପରିବା ଏସବୁ ଗ୍ରହଣ କରିବା ଉଚିତ, କେବଳ ଫଳ, ମୂଳ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ। ତେଣୁ ଯଦି ଆମେ ବ୍ରତ ରଖିବା ତାହେଲେ ଆମେ ଏକାଦଶୀ ବ୍ରତ କରିବା ଆବଶ୍ୟକ। ଆଜିକାଲି ଅନେକ ଲୋକ ବିଭିନ୍ନ ବ୍ରତ ଅନୁଷ୍ଠାନ କରୁଛନ୍ତି, କେହି ରବିବାର ବ୍ରତ ରଖୁଛି, କିଏ ସୋମବାର ବ୍ରତ ରଖୁଛି, କିଏ ମଙ୍ଗଳବାର ବ୍ରତ ରଖୁଛି, କିଏ ବୁଧବାର ରଖୁଛି, କିଏ ଗୁରୁବାର, କିଏ ଶୁକ୍ରବାର, ସବୁ ନିଜର ମନଗଢ଼ା ବ୍ରତ ସବୁ ଚାଲିଛି। ସେମାନେ ଉପବାସ କରୁଛନ୍ତି କିନ୍ତୁ ସବୁ ମନଗଢ଼ା ବ୍ରତ। ଏବଂ ଏପରି ବ୍ରତ ରଖିବା ଦ୍ୱାରା କିଛି ଲାଭ, ଯଦି ଆମେ ଉପବାସ କରିବାକୁ ଚାହୁଁଛେ ତାହେଲେ ଆମେ ଏକାଦଶୀ ବ୍ରତ ରଖିବା ଆବଶ୍ୟକ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ। ତା ଦ୍ୱାରା ଆମର କିଛି ଲାଭ ହୋଇପାରିବ। ଏପରି ଯେକୌଣସି ଦିନ ବ୍ରତ ରଖି ଆମର କିଛି ଲାଭ ହେବ, ତେଣୁ ଏକାଦଶୀ ବ୍ରତ କରିବା ଆବଶ୍ୟକ। ଭଗବାନଙ୍କର ଯେତେ ସବୁ ଆବିର୍ଭାବ ତିଥି ରହିଛି, ଯେପରି ଜନ୍ମାଷ୍ଟମୀ, ଶ୍ରୀରାମନବମୀ, ନୃସିଂହ ଚତୁର୍ଦ୍ଦଶୀ ବ୍ରତ ଆସୁଛି 24 ତାରିଖରେ ଭଗବାନ ନୃସିଂହଦେବଙ୍କର ଆବିର୍ଭାବ ଦିନ, ତେଣୁ ଏସବୁ ବ୍ରତ ଭଗବାନଙ୍କର ଆବିର୍ଭାବ ତିଥି ସେସବୁ ବ୍ରତ ରଖିବା ଆବଶ୍ୟକ। ତାଦ୍ୱାରା ଆମର ପାପ କ୍ଷୟ ହେବ, ହୃଦୟ ଶୁଦ୍ଧ ହେବ, ହୃଦୟରେ ଭକ୍ତି ଜାଗ୍ରତ ହେବ, ଏବଂ ଆମେ ଭକ୍ତି ଜାଗ୍ରତ ହେଲେ ଆମେ ଭଗବାନଙ୍କର ସେବା କରି ଆମେ ଭଗବାନଙ୍କୁ ପ୍ରାପ୍ତ ହେବ। ଭୌତିକ ସଂସାରର କଷ୍ଟରୁ, ଏ ଶରୀର ବନ୍ଧନରୁ ସବୁଦିନ ପାଇଁ ମୁକ୍ତ ହୋଇଛେ ଆମେ। ଯେହେତୁ ଏ ଭୌତିକ ଶରୀର ପ୍ରାପ୍ତ ହୋଇଛେ, ତେଣୁ ଭୌତିକ ଶରୀର ହେତୁ ସଂସାରର ସମସ୍ତ କଷ୍ଟ ଆମେ ଭୋଗ କରିବା ପାଇଁ ବାଧ୍ୟ। ତେଣୁ ଏହି ଶରୀରକୁ ଯଦି ଆମେ ଭଗବାନଙ୍କ ଉଦ୍ଦେଶ୍ୟରେ, ଭଗବାନଙ୍କର ପ୍ରତିବିଧାନ ପାଇଁ ଶରୀରକୁ ଟିକେ କଷ୍ଟ ଦେବା, ତାହେଲେ ଆମେ ସବୁଦିନ ପାଇଁ ସଂସାରର କଷ୍ଟରୁ ମୁକ୍ତ ହୋଇଯିବା। ତେଣୁ ଭଗବାନ ଋଷଭ ଦେବ କହୁଛନ୍ତି, ତପୋ ଦିବ୍ୟଂ ପୁତ୍ର କାତ୍ ଜେନ ସତ୍ୟଂ ଶୁଦ୍ଧେ। ତେଣୁ କହୁଛନ୍ତି ତୁମେ ଦିବ୍ୟ ତପସ୍ୟା ଆଚରଣ କର, ଅର୍ଥାତ୍ ଭଗବାନଙ୍କର ପ୍ରସନ୍ନତା ପାଇଁ ତପସ୍ୟା ଆଚରଣ କର। ତପସ୍ୟା ହେଉଛି ଆମେ ସ୍ୱଇଚ୍ଛାରେ କିଛି ସୁଖକୁ ତ୍ୟାଗ କରିବା, ଇନ୍ଦ୍ରିୟମାନଙ୍କୁ ସଂଯତ କରିବା ପାଇଁ କିଛି ସୁଖକୁ ତ୍ୟାଗ କରିବା, ତାହା ହେଉଛି ତପସ୍ୟା। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି ଆମେ କିଛି ଆମର ସୁଖକୁ ତ୍ୟାଗ କରିବା, ତାହେଲେ ଆମେ ପରମ ଆନନ୍ଦକୁ ପ୍ରାପ୍ତ ହୋଇପାରିବା, ନିତ୍ୟ ଆନନ୍ଦକୁ ପ୍ରାପ୍ତ ହୋଇପାରିବା। ତେଣୁ ସେ ସେଇ କଥା କହୁଛନ୍ତି। ଯେ ହେ ପୁତ୍ରଗଣ, ତୁମେ ଦିବ୍ୟ ତପସ୍ୟା ଆଚରଣ କଲେ, ତୁମର ହୃଦୟ ଶୁଦ୍ଧ, ସତ୍ତ୍ୱଚ ଶୁଦ୍ଧି, ସତ୍ତ୍ୱଶୁଦ୍ଧି ଏବଂ ଯସ୍ମାତ୍ ବ୍ରହ୍ମସୌଖ୍ୟମ୍ ତୋ ଅନନ୍ତମ୍, ଏବଂ ତା ଦ୍ୱାରା ତୁମର ଲାଭ କ'ଣ ହେବ, ଫଳ କ'ଣ ପ୍ରାପ୍ତ ହେବ, ନା ବ୍ରହ୍ମ ସୁଖକୁ ପ୍ରାପ୍ତ, ଅନନ୍ତ ବ୍ରହ୍ମ ସୌଖ୍ୟ, ଅର୍ଥାତ୍ ଅନନ୍ତ ସୁଖକୁ ତୁମେ ପ୍ରାପ୍ତ। ବ୍ରହ୍ମ ସୌଖ୍ୟ ଅର୍ଥାତ୍ ବ୍ରହ୍ମାନନ୍ଦ, ବ୍ରହ୍ମରେ ଯେଉଁ ଦିବ୍ୟ ଆନନ୍ଦ ପ୍ରାପ୍ତ ହୁଏ, କିନ୍ତୁ ଭଗବାନଙ୍କର ଭକ୍ତି ଆଚରଣ କରିବା ଦ୍ୱାରା ବ୍ୟକ୍ତି ସେବାନନ୍ଦକୁ ପ୍ରାପ୍ତ, ଯାହାକି ବ୍ରହ୍ମାନନ୍ଦ ଠାରୁ ଆହୁରି ଶ୍ରେଷ୍ଠ ଆନନ୍ଦ। ଏପରି କୁହାଯାଇଛି ଯେ ବ୍ରହ୍ମାନନ୍ଦର ସାଗର ସହିତ ବା ସେବାନନ୍ଦର ଗୋଟିଏ ବିନ୍ଦୁ ସହିତ ବ୍ରହ୍ମାନନ୍ଦର ସାଗର ତୁଳନୀୟ ନୁହେଁ। ତେଣୁ ଭଗବାନଙ୍କର ସେବାରେ ଯେଉଁ ଆନନ୍ଦ ପ୍ରାପ୍ତ ହୁଏ, ତା ନିକଟରେ ବ୍ରହ୍ମାନନ୍ଦ ମଧ୍ୟ ତୁଚ୍ଛ। ଯଦିଓ ଜ୍ଞାନୀଗଣ ବ୍ରହ୍ମାନନ୍ଦକୁ ପ୍ରାପ୍ତ ହେବା ପାଇଁ କଠୋର ପରିଶ୍ରମ କରିଥାନ୍ତି, କୁଚ୍ଛ୍ର ସାଧନା କରିଥାନ୍ତି, କିନ୍ତୁ ସେ ବ୍ରହ୍ମାନନ୍ଦ ଠାରୁ ଭଗବାନଙ୍କର ସେବାର ଆନନ୍ଦ ବହୁ ଗୁଣରେ, କୋଟି ଗୁଣରେ ଉନ୍ନତ। ତେଣୁ ଭଗବାନ ଋଷଭଦେବ କହୁଛନ୍ତି ଯେ ଏ ବ୍ରହ୍ମସଖ୍ୟର ଆଉ ଗୋଟିଏ ଅର୍ଥ ହୋଇପାରିବ ଭଗବାନଙ୍କର ସେବା ସଂଖ୍ୟ ବ୍ୟକ୍ତି ପ୍ରାପ୍ତ ହେବ। ତେଣୁ ବର୍ତ୍ତମାନ ଭଗବାନ ଋଷଭଦେବ କହୁଛନ୍ତି ଯେ ମହତ୍ ସେବାଂ ଦ୍ୱାରଂ ଆହୁର ବିମୁକ୍ତେ, ହେ ପୁତ୍ରଗଣ, ତୁମେ ଯେତେବେଳେ ମହତ୍ ବ୍ୟକ୍ତିଙ୍କର ସେବା କରିବ, ମହାନ ବ୍ୟକ୍ତିଙ୍କର ସେବା କରିବ, ଭକ୍ତମାନଙ୍କର ସେବା କରିବ। ମହାନ ବ୍ୟକ୍ତି କିଏ? ମହାତ୍ମା, ଆମେ ଆଲୋଚନା କରୁଥିଲେ ପୂର୍ବଦିନ ଯେ ମହାତ୍ମା କିଏ, ମହାତ୍ମା ନାସ୍ତମାନ ପାର୍ଥ ଦୈବିଂ ପ୍ରକୃତି ଆଶ୍ରିତ ଭଜନ୍ତି ଅନନ୍ୟ ମନସ, ଯେଉଁମାନେ ଅନନ୍ୟ ଭାବରେ ମୋର ଭଜନ କରୁଛନ୍ତି ସେଇମାନେ ହିଁ ମହାତ୍ମା। ତେଣୁ ମହତ୍ ସେବାଂ ଦ୍ୱାରଂ ଆହୁର ବିମୁକ୍ତେ, ଯେତେବେଳେ ବ୍ୟକ୍ତି ମହତ୍ ବ୍ୟକ୍ତିମାନଙ୍କର ଅର୍ଥାତ୍ ମହାନ ଆତ୍ମା ଭକ୍ତମାନଙ୍କର ସେବା କରିବ, ବୈଷ୍ଣବମାନଙ୍କର ସେବା କରିବ, ତାହେଲେ ତା ପାଇଁ ମୁକ୍ତିର ଦ୍ୱାର ଉନ୍ମୁକ୍ତ ହୋଇଯିବ, ମୁକ୍ତିର ଦ୍ୱାର ଖୋଲିଯିବ, ଏହି ଭୌତିକ ସଂସାରର ଦୁଃଖରୁ ମୁକ୍ତି ଏବଂ ଭଗବାନଙ୍କର ଧାମକୁ ପ୍ରାପ୍ତି। ତେଣୁ ମୁକ୍ତିର ଦ୍ୱାରା ତା ପାଇଁ ଉନ୍ମୁକ୍ତ ହେବ ବୈଷ୍ଣବମାନଙ୍କର ସେବା କରିବା ଦ୍ୱାରା, ଭକ୍ତମାନଙ୍କର ସେବା କରିବା ଦ୍ୱାରା। କିନ୍ତୁ ତାର ବିପରୀତ, ଯେଉଁମାନେ ବୈଷ୍ଣବମାନଙ୍କର ସେବା କରନ୍ତି ନାହିଁ ଅଥଚ ଭୌତିକ ସଂସାରର ଭୋଗରେ ଲିପ୍ତ ରହନ୍ତି, ସେମାନଙ୍କର ଗତି କ'ଣ ହୁଏ ସେ କଥା ମଧ୍ୟ କହୁଛନ୍ତି। ତେବେ ଭଗବାନ ଋଷଭଦେବ କହୁଛନ୍ତି ଯେ ସେ ଯେଉଁ ମହାତ୍ମା ଜନ, ସେମାନେ କିଏ, କାହାକୁ ମହାତ୍ମା କହିବା, ନା ମହାନ୍ତସ୍ତେ ସମଚିତ୍ତା ପ୍ରଶାନ୍ତ, ଯେଉଁମାନେ ମହାନ୍ତ ଅର୍ଥାତ୍ ମହାତ୍ମା ଜନ, ମହତ୍ ଜନ, ସେମାନେ ସମଚିତ୍ତା ଅର୍ଥାତ୍ ସେମାନେ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାନ୍ତି, ଯେପରି ଭଗବାନ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାନ୍ତି। ସମଭଂ ସର୍ବଭୂତେଷୁ ନମେ ଦେଶସ୍ତିନ ପ୍ରିୟ, ଭଗବାନ କୃଷ୍ଣ କହୁଛନ୍ତି ମୁଁ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାଏ, ମୋର କାହା ପ୍ରତି ଦେଶଭାବ ନଥାଏ ବା କାହା ପ୍ରତି ମୋର ପ୍ରିୟ ଭାବ ମଧ୍ୟ ନଥାଏ, ସମସ୍ତେ ମୋ ପାଇଁ ସମାନ। ଠିକ୍ ସେହିପରି ଯେଉଁମାନେ ଭଗବାନଙ୍କର ଭକ୍ତ ମହାତ୍ମା ମହତ୍ଜନ ସେମାନେ ମଧ୍ୟ ସମଭାବ ସମସ୍ତଙ୍କ ପ୍ରତି ପୋଷଣ କରିଥାନ୍ତି, ସେମାନଙ୍କର କେହି ଶତ୍ରୁ ମିତ୍ର ନଥାନ୍ତି, ତାଙ୍କ ପାଇଁ ସମସ୍ତେ ସମାନ, ସେମାନେ ନିରପେକ୍ଷ ଏବଂ ପ୍ରଶାନ୍ତ। ପ୍ରତିଟି ସ୍ଥିତିରେ ମହତ୍ଜନ ଭକ୍ତମାନେ ସେମାନେ ଶାନ୍ତ ଚିତ୍ତ, ସେମାନଙ୍କର ମନ କେବେ କ୍ଷୁବ୍ଧ ହୁଏ ନାହିଁ, ବିଭିନ୍ନ ବିଷମ ପରିସ୍ଥିତିରେ ସେମାନଙ୍କର ମନ କେବେ କ୍ଷୁବ୍ଧ ହୁଏ। ଯେପରି ଆମେ ସଂସାରରେ ଦେଖୁ ଯେ ବ୍ୟକ୍ତି କାହାକୁ ଶତ୍ରୁ ବୋଲି ଜ୍ଞାନ କରୁଛି, କାହାକୁ ମିତ୍ର ବୋଲି ଜ୍ଞାନ କରୁଛି, କେତେବେଳେ ଅଧିକ ଗ୍ରୀଷ୍ମକାଳରେ ବ୍ୟକ୍ତି ଦୁଃଖ ଅନୁଭବ କରୁଛି, କଷ୍ଟପ୍ରାପ୍ତ ହେଉଛି, ଶୀତକାଳରେ କଷ୍ଟପ୍ରାପ୍ତ ହେଉଛି, ତେଣୁ କେତେବେଳେ ବିଭିନ୍ନ ପ୍ରକାର ପରିସ୍ଥିତି ଉତ୍ପନ୍ନ ହେଉଛି ସଂସାରରେ, ସେଥିରେ ସେ କଷ୍ଟପ୍ରାପ୍ତ ହେଉଛି, କେତେବେଳେ ସୁଖକୁ ପ୍ରାପ୍ତ ହେଉଛି, ତେଣୁ ସୁଖ ଦୁଃଖ ଏସବୁ ସଂସାରରେ ଲାଗି ରହିଛି ଏବଂ ବ୍ୟକ୍ତି ଯେତେବେଳେ ସୁଖକୁ ପ୍ରାପ୍ତ ହେଉଛି ଆନନ୍ଦରେ ଉଲ୍ଲସିତ ହେଉଛି, ଯେତେବେଳେ ଦୁଃଖକୁ ପ୍ରାପ୍ତ ହେଉଛି ଦୁଃଖରେ ଭାଙ୍ଗି ପଡ଼ୁଛି, କ୍ରନ୍ଦନ କରୁଛି ଦୁଃଖରେ। କିନ୍ତୁ ଯେଉଁମାନେ ଭକ୍ତ ଯେଉଁମାନେ ମହାତ୍ମା ସେମାନେ ଏ ସଂସାରର ଭିନ୍ନ ଭିନ୍ନ ପରିସ୍ଥିତିରେ କେବେ ବିଚଳିତ ହୁଅନ୍ତି ନା, ସୁଖ ଦୁଃଖ ଏସବୁରେ ବିଚଳିତ ହୁଅନ୍ତି ନା। ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ଦୁଃଖେ ସ୍ୱନଦ୍ବିଘ୍ନ ମନା ସୁଖେ ସୁବିଗତ ସ୍ପୃହ ବିତରାଗ ଭୟକ୍ରୋଧ ସ୍ଥିତଧି ମୁନି ରୁଚ୍ଛନ୍ତି। ସେହି ବ୍ୟକ୍ତି ହେଉଛି ସ୍ଥିର ବୁଦ୍ଧି ସମ୍ପନ୍ନ, ଯାହାର ବୁଦ୍ଧି ସ୍ଥିର ହେଇଛି, ମନ ସ୍ଥିର ହେଇଛି, ସେ ଦୁଃଖରେ ମ୍ରିୟମାଣ ହୁଏ ନାହିଁ ବା ସୁଖରେ ଅତ୍ୟଧିକ ଆନନ୍ଦିତ ହୁଏ ନାହିଁ। ଦୁଃଖେ ସ୍ୱନଦ୍ବିଘ୍ନ ମନା ସୁଖେ ସୁବିଗତ ସ୍ପୃହ, ସୁଖରେ ତାର ସ୍ପୃହା ନାହିଁ, ଦୁଃଖରେ ମନ ଉଦ୍ବିଘ୍ନ ହେଉନି, ବିତରାଗ ଭୟ କ୍ରୋଧ ଏବଂ ସେ ଆସକ୍ତି ରହିତ ହେଇଥାଏ। ବିତରାଗ ଭୟ ଏବଂ କ୍ରୋଧରୁ ସେ ମୁକ୍ତ ହେଇଥାଏ, ଇଏ ହେଉଛି ଭକ୍ତର ଲକ୍ଷଣ। ଯାହାର ମନ ସ୍ଥିର ହେଇଛି ସେ ବ୍ୟକ୍ତି ଭିନ୍ନ ଭିନ୍ନ ପରିସ୍ଥିତିରେ ସେ ବିଚଳିତ ହେବ ନାହିଁ, ସେ ସବୁ ସମୟରେ ଶାନ୍ତ ସ୍ୱଭାବଯୁକ୍ତ ହେବ, ସମଭାବାପନ୍ନ ହେବ। ତେଣୁ ଭକ୍ତ ସେଥିପାଇଁ ଶାନ୍ତ ପ୍ରଶାନ୍ତା ବୋଲି କୁହାଯାଉଛି, ପ୍ରକୃଷ୍ଟ ରୂପରେ ଶାନ୍ତ ଭକ୍ତ। ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ମାତ୍ରା ସ୍ପର୍ଶାସ୍ତୁ କନ୍ତେୟ ଶୀତଷ୍ମ ସୁଖ ଦୁଃଖ ଦାନ ଆଗମା ପାଇନ ନିତ୍ୟ ତାଙ୍କ ତିତିକ୍ଷ ସ୍ୱଭାବତ। କହୁଛନ୍ତି ହେ ଅର୍ଜୁନ, ଏଇ ଇନ୍ଦ୍ରିୟ ସ୍ପର୍ଶ ଜନିତ ଯେଉଁ ସୁଖ, କେତେବେଳେ ସୁଖ ଆସୁଛି ପୁଣି ଦୁଃଖ ଆସୁଛି, ଏ କିପରି ନା ଯେପରି ଗ୍ରୀଷ୍ମ ଏବଂ ଶୀତ ଆସୁଛି, ଗ୍ରୀଷ୍ମ ପରେ ଶୀତ, ଶୀତ ପରେ ପୁଣି ଗ୍ରୀଷ୍ମ ଆସୁଛି, ସେହିପରି ଜୀବନରେ ସୁଖ ସୁଖ ପରେ ଦୁଃଖ ଆସେ, ଏହା ସ୍ୱାଭାବିକ। ତେଣୁ ତୁମେ ଏହାକୁ ସହନ କରିବାକୁ ଶିଖ, ଦୁଃଖରେ ବିଚଳିତ ହୁଅ ନାହିଁ ବା ସୁଖରେ ଅତ୍ୟଧିକ ଆନନ୍ଦିତ ହୁଅ, କାରଣ ସୁଖରେ ଆନନ୍ଦିତ ହେବାର ଅର୍ଥ ତୁମେ ଜାଣିବା ଆବଶ୍ୟକ, ଏହା ସୁଖ ପରେ ପରେ ଦୁଃଖ ଆସିବ। ତେଣୁ ସମସ୍ତ ପରିସ୍ଥିତିରେ ସମଭାବାପନ୍ନ ହେବ, ମନକୁ ସ୍ଥିର କର, ମନକୁ ବିଚଳିତ ହେବାକୁ ଦିଅ। ତେଣୁ ଭଗବାନ ରିଷଭଦେବ କହୁଛନ୍ତି ଯେ ଯେ ଭକ୍ତ ସେ ସମଭାବାପନ୍ନ ଏବଂ ପ୍ରଶାନ୍ତ ଚିତ୍ତ, ତାର ମନ ସ୍ଥିର ହେଇଥିବ, ସେ ବିଚଳିତ ହୁଏ ନାହିଁ ବିଭିନ୍ନ ପରିସ୍ଥିତିରେ, ସୁଖ ଦୁଃଖ ରୂପକ ପରିସ୍ଥିତିରେ ସେ ବିଚଳିତ ହୁଏ ନାହିଁ। ବିମନ୍ୟ ଏବଂ ଭକ୍ତ ବା ମହାନ ପୁରୁଷ ମହାତ୍ମା ଜନ ସେମାନେ ବିମନ୍ୟ ଅର୍ଥାତ୍ କ୍ରୋଧ ରହିତ ହେଇଥାନ୍ତି, ସେମାନଙ୍କର କ୍ରୋଧ ଭାବ ନଥାଏ, ସେମାନେ ସାମାନ୍ୟ କଥାରେ ସେମାନେ କ୍ରୋଧ ଭାବ ପ୍ରକାଶ କରନ୍ତି ନାହିଁ, ସେମାନେ ସହିଷ୍ଣୁ ହେଇଥାନ୍ତି, ସବୁକିଛିକୁ ସହନ କରିଯାଆନ୍ତି। ଶ୍ରୁତ ସାଧବ କାହିଁକି ସେମାନେ ସହନ କରନ୍ତି, ଯେହେତୁ ସେମାନେ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ ଶ୍ରୁତ, ଯେ ଭଗବାନଙ୍କର ଭକ୍ତ ସେ ସମସ୍ତ ଜୀବମାନଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ, ଏପରି ଭଗବାନ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ, ତାଙ୍କର ଭକ୍ତ ମଧ୍ୟ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ। ଯେପରି ଭୌତିକ ସଂସାରରେ ଦେଖାଯାଏ ଯେ ଯଦି କୌଣସି ବ୍ୟକ୍ତିର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଗଲା, ଧନ ସମ୍ପତ୍ତି ବୃଦ୍ଧି ହୋଇଗଲା, ସେ ସୁଖରେ ରହିଲା, ତାହେଲେ ଅନ୍ୟମାନେ ଦୁଃଖ ଅନୁଭବ କରିବେ, ତାର ସୁଖ ଦର୍ଶନ କରିବେ, କାରଣ ସେମାନେ ଈର୍ଷାପରାୟଣ ହୋଇଯାଆନ୍ତି, ତା ପ୍ରତି ସେମାନେ ଭାବନ୍ତି ଯେ ମୁଁ ସୁଖରେ ନାହିଁ, ଏ ବ୍ୟକ୍ତି କାହିଁକି ସୁଖରେ ଅଛି, ତେଣୁ ତାର କିପରି ଅନିଷ୍ଟ ହଉ, ତାର ଧନ ସମ୍ପତ୍ତି କିପରି ନଷ୍ଟ ହୋଇଯାଉ, ସେ କିପରି ଦୁଃଖ ଭୋଗ କରୁ, ତେଣୁ ସଂସାରରେ ଲୋକମାନେ ଏପରି କାମନା କରିଥାନ୍ତି, ଈର୍ଷାପରାୟଣ। ତେଣୁ ସଂସାରରେ ସାଧାରଣତଃ ଦେଖାଯାଏ ଯେ ଲୋକମାନେ ପର ସୁଖରେ ଦୁଃଖୀ ଏବଂ ପର ଦୁଃଖରେ ସୁଖୀ ହେଇଥାନ୍ତି, ଏ ଯେଉଁ ସାଂସାରିକ ଲୋକମାନଙ୍କର ପ୍ରବୃତ୍ତି, କିନ୍ତୁ ଯେ ଭକ୍ତ ସେ ଏହାର ସମ୍ପୂର୍ଣ୍ଣ ବିପରୀତ। ଭକ୍ତର ଲକ୍ଷଣ କ'ଣ, ସେ ପର ଦୁଃଖରେ ଦୁଃଖୀ ହେଇଥାଏ ଏବଂ ପର ସୁଖରେ ସୁଖୀ ହେଇଥାଏ, କାହିଁକି ନା ସେ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ। ତେଣୁ ଭଗବାନ ଋଷଭଦେବ କହୁଛନ୍ତି ଯେ ଯେହେତୁ ଭକ୍ତ ମହାତ୍ମା ଜନ ସେମାନେ ସାଧୁ ଭାବ ସମ୍ପନ୍ନ ଅର୍ଥାତ୍ ଭଗବାନଙ୍କର ଭକ୍ତିଭାବ ସମ୍ପନ୍ନ, ତେଣୁ ଭଗବାନଙ୍କର ଗୁଣ ସେମାନଙ୍କ ନିକଟରେ ଆସିଥାଏ, ତେଣୁ ଭଗବାନଙ୍କ ପରି ସେ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ ହୋଇଥାନ୍ତି। ତେଣୁ ଏପରି ମହାତ୍ମାମାନଙ୍କର ମହତ୍ଜନମାନଙ୍କର ସେବା କଲେ ବ୍ୟକ୍ତିର ଆପେ ଆପେ ମୁକ୍ତିର ଦ୍ୱାର ଉନ୍ମୁକ୍ତ ହୋଇଯାଏ ତା ପାଇଁ, କିନ୍ତୁ ଯେଉଁମାନେ ସଂସାରକୁ ଭୋଗ କରିବା ପାଇଁ ଚାହାନ୍ତି, ସ୍ତମ ଦ୍ୱାର ଯୋଶୀ ତାଙ୍କ ସଙ୍ଗୀ ସଙ୍ଗ, କିନ୍ତୁ ଯେଉଁମାନେ ସ୍ତ୍ରୀମାନଙ୍କ ପ୍ରତି ଅତ୍ୟଧିକ ଆସକ୍ତ, ଯେଉଁ ପୁରୁଷମାନେ ସେମାନଙ୍କୁ ସ୍ତ୍ରୀ ସଙ୍ଗୀ ବୋଲି କୁହାଯାଇଛି, ଯୋଶିତା ସଙ୍ଗ ସଙ୍ଗୀ, ତେଣୁ ଏପରି ବ୍ୟକ୍ତିମାନଙ୍କର ଯେଉଁମାନେ ସଙ୍ଗ କରନ୍ତି ସେମାନଙ୍କ ପାଇଁ ନରକର ଦ୍ୱାର ଉନ୍ମୁକ୍ତ ହୋଇଥାଏ, ଅର୍ଥାତ୍ ବ୍ୟକ୍ତି ଯେପରି ବ୍ୟକ୍ତିର ସଙ୍ଗ କରିବ ତାର ସ୍ୱଭାବ ମଧ୍ୟ ସେହି ଅନୁସାରେ ପରିବର୍ତ୍ତିତ। ଜଣେ ଯଦି ସାଧୁ ସଙ୍ଗ କରେ ସେ ସାଧୁ ସ୍ୱଭାବଯୁକ୍ତ ହୋଇଯିବ, କିନ୍ତୁ ଜଣେ ଯଦି ସ୍ତ୍ରୀ ସଙ୍ଗୀର ସଙ୍ଗ କରେ ସେ ମଧ୍ୟ ସେପରି ବ୍ୟକ୍ତି ସ୍ତ୍ରୀ ସଙ୍ଗୀର ସ୍ୱଭାବକୁ ପ୍ରାପ୍ତ ହେବ, ସେ ମଧ୍ୟ ଆକୃଷ୍ଟ ହେବ ସ୍ତ୍ରୀ ସଙ୍ଗ ପ୍ରତି। ତେଣୁ ଆମେ କାହାର ସଙ୍ଗ କରୁଛେ ସେ ଅନୁସାରେ ଆମର ସ୍ୱଭାବ ନିର୍ଦ୍ଧାରିତ ହେବ, ଯଦି ଜଣେ ଚୋରର ସଙ୍ଗ କରୁଛି ସେ ଚୋର ହୋଇଯିବ, ଜଣେ ଯଦି ଭଦ୍ର ବ୍ୟକ୍ତିର ସଙ୍ଗ କରୁଛି ସେ ଭଦ୍ର ବ୍ୟକ୍ତି ହେବ। ତେଣୁ ଆମକୁ ସଂସାରରେ ବାଛିବାକୁ ଅଛି ଆମେ କେଉଁ ବ୍ୟକ୍ତିର ସଙ୍ଗ କରିବା ଏବଂ କେଉଁ ବ୍ୟକ୍ତିର ସଙ୍ଗ କଲେ ଆମେ ଜୀବନରେ ଉନ୍ନତି କରିବା। ତେଣୁ ଭଗବାନ ऋषभदेव कहते स्तमोदारम जोशिता संगी संग एपरी व्यक्ति स्त्री संगी मान संग कले जो मैंने विषयी विषय भोग लिप्त रही था से मानकर संग करिबा द्वारा व्यक्ति नरक द्वारा उन्मुक्त हुए से नरक को जीवार मार्ग परिष्कार नूनं प्रमत्त कुरुते विकर्म यद इंद्रिय प्रीतय आपृणति तेणु जो माने प्रमत्त इंद्रिय भोग प्रति उन्मत्त पागल प्राय इंद्रिय भोग पाई जो माने पागल होती संसार रे से माने कौन करती कुरुते विकर्म से माने पागल इंद्रिय भोग प्रति पागल से माने विकर्म करते विकर्म अर्थात पाप कर्म करते इंद्रिय भोग पाई जहां आवश्यक पाप कर्म हो ना कहेंगे से माने विभिन्न पाप कर्म करने पाई पश्चात पद हुए ना जेहेतु से माने इंद्रिय भोग को प्राप्त है जब इंद्रिय प्रीत है नसाद मन ने जता आत्मन वयं असन्न भी क्लेश सदा आसदे तेणु भगवान ऋषभदेव कहते जे हे पुत्रगण तुम्हें जो शरीर को प्राप्त हो भौतिक शरीर को ए शरीर क्षणस्थायी शरीर ए शरीर सबुदिन रही तम निकट असन्न भी क्लेश किंतु ये शरीर जिते दिन पर्यंत तम निकट रही से केवल तुमको कष्ट प्रदान कर क्लेशद शरीर तेणु ये शरीर जेहेतु कष्ट दबापाई आमको प्रदान करा जाइछि जदि ओ शरीर क्षणस्थायी किंतु कष्ट दबापाई प्रदान करा जाइछि आमे पूर्णि से शरीर को संतुष्ट करिवा पाई कष्टदायी शरीर को संतुष्ट करिवा पाई इंद्रिय मान को संतुष्ट करिवा पाई जदि आमे ए दुर्लभ मनुष्य जन्म को नष्ट करि दऊ बाई दुर्लभ मनुष्य शरीर उपयोग करू इंद्रिय प्रीति पाई ताहले भगवान ऋषभदेव कहते न साधु मान मु एपरी व्यक्ति को साधु बोली ज्ञान करू जे निजर ए दुर्लभ मनुष्य शरीर को इंद्रिय तृप्ति रे विनियोग एवं आहुरी क्लेश आहुरी कष्ट को आह्वान कर इंद्रिय तृप्तिर अर्थ है बारंबार एपरी भौतिक शरीर को प्राप्त एवं से शरीर मनुष्य शरीर ही न पारे पशु पक्षी कीट पतंग शरीर तेणु प्रति जन्म आमर शरीर परिवर्तित परिवर्तन एवं प्रति जन्म से शरीर आमको कष्ट प्रदान कर तेणु सामान्य इंद्रिय प्रीति पाई ये जन्म रे आमे जदि चेष्टा करले ताहले आमे एपरी 84 लाख थर शरीर ग्रहण करी कष्ट भोग करिया पाई प्रस्तुत हो जीवा आवश्यक किंतु आमे जदि ए जन्म रे ए इंद्रिय प्रीति ठारु दूरे रहिले एवं कृष्णंकर प्रीति विधान पाई निजर शरीर उपयोग कले ताहले आम सबुदिन भौतिक क्लेशद शरीर आम मुक्त होम को भौतिक शरीर प्राप्त हमें आम दिव्य शरीर को प्राप्त जो दिव्य शरीर जन्म मृत्यु जराव्याधि ना कौन से प्रकार कष्ट ना से दिव्य शरीर को प्राप्त ही आम भगवान धाम को प्राप्त जे दिव्य सुख को सब समय रे प्राप्त तेना प्रकृत पक्षे आहार निद्रा भयमय थुना ये हूँ आम भौतिक शरीर आवश्यकता ଆହାର ନିଦ୍ରା ମୈଥୁନ ଆମ ଆତ୍ମାର ଆବଶ୍ୟକତା ନୁହେଁ। ତେଣୁ ଯେହେତୁ ଆମେ ଶରୀର ନୁହଁ ଦିବ୍ୟ ଆତ୍ମା, ତେଣୁ ଦିବ୍ୟ ଆତ୍ମାର ଆବଶ୍ୟକତା ପାଇଁ ଆମେ କାର୍ଯ୍ୟ କରିବା ଆବଶ୍ୟକ। ଏ ଭୌତିକ ଶରୀରର ଆବଶ୍ୟକତା ପାଇଁ କାର୍ଯ୍ୟ କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଭଗବାନ ଋଷଭଦେବ କହୁଛନ୍ତି ଯେ ହେ ପୁତ୍ର ଜଣ ପରାଭବ ସ୍ଥାବତ ଅବୋଧ ଜାତ, ସେ ପର୍ଯ୍ୟନ୍ତ ବ୍ୟକ୍ତି କଷ୍ଟ ଭୋଗ କରିବ ଏ ସଂସାରରେ। କାହିଁକି ନା ତାର ଏଇ କଷ୍ଟ ହେଉଛି ଅବୋଧ ଜାତ। ଅବୋଧ ଅର୍ଥାତ୍ ଅଜ୍ଞାନତାରୁ ଉତ୍ପନ୍ନ। ବ୍ୟକ୍ତି ଯେହେତୁ ଜ୍ଞାନରେ ସ୍ଥିତ ହେଇନି, ଅଜ୍ଞାନତା ମଧ୍ୟରେ ରହିଛି, ତେଣୁ ଅଜ୍ଞାନତା ବଶ ସେଇ ଭୌତିକ ଶରୀରକୁ ପ୍ରାପ୍ତ ହେଇ ଭୋଗରେ ଲିପ୍ତ ହେଉଛି। ତେଣୁ ସେ ପରାଭବକୁ କଷ୍ଟକୁ ପ୍ରାପ୍ତ ହେଉଛି। ଯାବନ୍ନ ଜିଜ୍ଞାସତ ଆତ୍ମତତ୍ତ୍ୱ, ତେଣୁ ସେ ପର୍ଯ୍ୟନ୍ତ ବ୍ୟକ୍ତି କଷ୍ଟକୁ ପ୍ରାପ୍ତ ହେବ ଅଜ୍ଞାନତା ଜନିତ କଷ୍ଟକୁ, ଯେପର୍ଯ୍ୟନ୍ତ ସେ ଆତ୍ମତତ୍ତ୍ୱର ଜିଜ୍ଞାସା କରିବ। ଆତ୍ମତତ୍ତ୍ୱ କ'ଣ ନା ମୁଁ କିଏ, ମୁଁ କାହିଁକି ଏ ଭୌତିକ ଶରୀର ଗ୍ରହଣ କରିଛି, ମୁଁ କେଉଁଠାରୁ ଆସିଛି, ମୁଁ କାହିଁକି ଭୌତିକ ଶରୀର ଗ୍ରହଣ କରି କଷ୍ଟ ସଂସାରରେ ଭୋଗ କରୁଛି। ଯଦିଓ ମୁଁ କଷ୍ଟ ଭୋଗ କରିବାକୁ ଚାହୁଁନି, ତଥାପି ମୋତେ କାହିଁକି କଷ୍ଟ ଭୋଗ କରିବାକୁ ପଡ଼ୁଛି। ଯେତେବେଳେ ବ୍ୟକ୍ତି ଏ ପ୍ରଶ୍ନ କରିବ, ସେତେବେଳେ ସେ ପ୍ରକୃତ ଏ ଦୁଃଖରୁ ମୁକ୍ତ ହେବ। କାରଣ ପ୍ରଶ୍ନ କଲେ ତାର ଉତ୍ତର ସେ ଖୋଜିବ, ଏବଂ ଉତ୍ତର ପ୍ରାପ୍ତ ହେଲେ ସେ ଉତ୍ତର ଅନୁସାରେ କାର୍ଯ୍ୟ କରିବ, ତାହେଲେ ଏ ଭୌତିକ ସଂସାର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହେଇଯିବ। ତେଣୁ କହୁଛନ୍ତି ଯାବତ୍ କ୍ରିୟା ସ୍ଥାବତ ଇଦଂ ମନୋବୈ କର୍ମାତ୍ମକ ଜୟନ ଶରୀର ବନ୍ଧ, ତେଣୁ ଯେପର୍ଯ୍ୟନ୍ତ ଆମେ ଆତ୍ମତତ୍ତ୍ୱର ଜିଜ୍ଞାସା କରିନେ, ମୁଁ କିଏ ଜାଣିବା ପାଇଁ ଚେଷ୍ଟା କରିନେ, ଆମେ କେଉଁଠାରୁ ଆସିଛେ ଜାଣିବା ପାଇଁ ଚେଷ୍ଟା କରିନେ, ସେ ପର୍ଯ୍ୟନ୍ତ ଆମେ ଭୌତିକ ସଂସାରରେ କର୍ମରେ ପ୍ରବୃତ୍ତ ହେଉଥିଲୁ, ଭୌତିକ କର୍ମରେ ପ୍ରବୃତ୍ତ ହେଉଥିଲୁ, ଏବଂ ଭୌତିକ କର୍ମର ଫଳସ୍ୱରୂପ ଆମେ କଷ୍ଟ ଭୋଗ କରୁଥିବା ଏବଂ ବାରମ୍ବାର ଶରୀର ଗ୍ରହଣ କରୁଥିବା ଶରୀର ବନ୍ଧ। ଏ ହେଉଛି ସଂସାରର ନିୟମ। ତେଣୁ ଯେଉଁମାନେ ଏ ଭୌତିକ କର୍ମରେ ଲାଗି ରହିଛନ୍ତି, କର୍ମର ଫଳ ସେମାନେ ଭୋଗ କରିବା ପାଇଁ ବାଧ୍ୟ, ଏବଂ ସେମାନେ ବାରମ୍ବାର ଶରୀର ଗ୍ରହଣ କରିବା ପାଇଁ ବାଧ୍ୟ। ତେଣୁ ଯଦି ଆମେ ଏ ଶରୀର ବନ୍ଧନରୁ ମୁକ୍ତ ହେବାକୁ ଚାହୁଁ, ଜୀବନର କଷ୍ଟରୁ ମୁକ୍ତ ହେବା ପାଇଁ ଚାହୁଁ, ତାହେଲେ ଆମକୁ ଆତ୍ମତତ୍ତ୍ୱ ଜିଜ୍ଞାସା କରିବାକୁ ହେବ ଯେ ମୁଁ କିଏ, ମୋର କ'ଣ କର୍ତ୍ତବ୍ୟ, ମୁଁ କ'ଣ କର୍ତ୍ତବ୍ୟ ସମ୍ପାଦନ କଲେ ଭୌତିକ ସଂସାର କଷ୍ଟରୁ ସବୁଦିନ ପାଇଁ ମୁକ୍ତ ହେଇଯିବ। ସେ ହେଉଛି ବୁଦ୍ଧିମାନ ବ୍ୟକ୍ତିର ଲକ୍ଷ୍ୟ। ବୁଦ୍ଧିମାନ ବ୍ୟକ୍ତି ଯେ କଷ୍ଟ ଭୋଗ କରିବା ପାଇଁ ଚାହୁଁନି ସଂସାରରେ, ସେ ଏ ପ୍ରଶ୍ନ କରିବ, ଏବଂ କାହାକୁ ଏ ପ୍ରଶ୍ନ କରିବ ନା ଉପଯୁକ୍ତ ଗୁରୁଙ୍କ ନିକଟରେ ଏପରି ପ୍ରଶ୍ନ କରିବ ଯେ ଏ ଜ୍ଞାନକୁ ପ୍ରାପ୍ତ ହୋଇଛନ୍ତି ବ୍ରହ୍ମାଙ୍କ ଠାରୁ, ବ୍ରହ୍ମାଙ୍କ ମାଧ୍ୟମରେ ଭଗବାନଙ୍କ ଠାରୁ ଯେଉଁ ଜ୍ଞାନ ଆସୁଛି ଆତ୍ମତତ୍ତ୍ୱ ଜ୍ଞାନ, ଏବଂ ଏହି ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଯେଉଁ ବୈଷ୍ଣବମାନେ ଗୁରୁମାନେ ଆସୁଛନ୍ତି, ତାଙ୍କଠାରୁ ହିଁ ବ୍ୟକ୍ତି କେବଳ ଏ ଜ୍ଞାନକୁ ପ୍ରାପ୍ତ ହୋଇପାରିବ, ଯେକୌଣସି ବ୍ୟକ୍ତିଠାରୁ ନୁହେଁ। ସେଥିପାଇଁ କୁହାଯାଇଛି କଳିଯୁଗରେ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ରହିଛନ୍ତି, ଯେଉଁ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ହିଁ ଏହି ଜ୍ଞାନକୁ ପ୍ରଦାନ କରିପାରନ୍ତି, ଆଉ କଳିଯୁଗରେ ଅନ୍ୟ କୌଣସି ସମ୍ପ୍ରଦାୟ ନାହିଁ। ଆଉ ଯଦି ଅନ୍ୟ କୌଣସି ସମ୍ପ୍ରଦାୟ ରହିଛି, ତାହା ପ୍ରାମାଣିକ ନୁହେଁ। ତେଣୁ ପଦ୍ମ ପୁରାଣରେ ଉଲ୍ଲେଖ ରହିଛି, ଅଥ କଳୋ ଭବିଷ୍ୟନ୍ତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବା କ୍ଷତି ପାବନ। ଯେ ସମସ୍ତ କ୍ଷତି ବା ସଂସାରକୁ ପବିତ୍ର କରିବା ପାଇଁ କଳିଯୁଗରେ ଚାରୋଟି ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟ ହେବେ। ଯେଉଁ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ଭଗବାନଙ୍କର ଅତି ପ୍ରିୟ ଅନ୍ତରଙ୍ଗ ବ୍ୟକ୍ତିମାନଙ୍କ ଠାରୁ ସୃଷ୍ଟି ହୋଇଛି, କାରଣ ଭଗବାନଙ୍କ ସମ୍ବନ୍ଧରେ ସେଇମାନେ ଜ୍ଞାନ ପ୍ରଦାନ କରିବେ ଯେଉଁମାନେ ଭଗବାନଙ୍କର ଅତି ନିକଟତର। ଯେପରି ବ୍ରହ୍ମା ଭଗବାନଙ୍କର ଅତି ନିକଟତର, କାହିଁକି ନା ସେ ହେଉଛନ୍ତି ସୃଷ୍ଟିର ପ୍ରଥମ ଜୀବ ଏବଂ ଭଗବାନଙ୍କର ନାଭିକମଳରୁ ବ୍ରହ୍ମାଙ୍କର ସୃଷ୍ଟି। ତେଣୁ ଭଗବାନ ବ୍ରହ୍ମାଙ୍କ ମାଧ୍ୟମରେ ପ୍ରଥମ ଜ୍ଞାନ ପ୍ରଦାନ କଲେ। ତେଣୁ ବ୍ରହ୍ମାଙ୍କଠାରୁ ଯେଉଁ ସମ୍ପ୍ରଦାୟ ପ୍ରାମାଣିକ ସମ୍ପ୍ରଦାୟ ଆସିଲା, ଯେଉଁ ସମ୍ପ୍ରଦାୟକୁ ବ୍ରହ୍ମ ସମ୍ପ୍ରଦାୟ ବୋଲି କୁହାଯାଏ, ସେହି ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ମଧ୍ୱାଚାର୍ଯ୍ୟ। ତେଣୁ ସେ ସମ୍ପ୍ରଦାୟକୁ ବ୍ରହ୍ମ ମାଧ୍ୱ ସମ୍ପ୍ରଦାୟ କୁହାଗଲା। ଏବଂ ଏହି ସମ୍ପ୍ରଦାୟରେ ଯେତେବେଳେ ଭଗବାନ କୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ, ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହି ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିଥିବା ହେତୁ ଏ ସମ୍ପ୍ରଦାୟ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମ ମାଧ୍ୱ ଗୌଡ଼ିଆ ସମ୍ପ୍ରଦାୟ ନାମରେ ପ୍ରସିଦ୍ଧି ଲାଭ କଲେ। ଯେଉଁ ସମ୍ପ୍ରଦାୟରେ ଆମେ ଆସୁଛେ, ଆମର ଅନ୍ତରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଭାବନାମୃତ ସଂଘ ଆସୁଛି, ସଂଘର ଭକ୍ତମାନ ଏହି ସମ୍ପ୍ରଦାୟର ଅନ୍ତର୍ଭୁକ୍ତ, ବ୍ରହ୍ମ ମାଧ୍ୱ ଗୌଡ଼ିଆ ସମ୍ପ୍ରଦାୟ। ତେଣୁ ଇଏ ହେଉଛି ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ। ଏବଂ ତା ସହିତ ସ୍ୱୟଂ ଲକ୍ଷ୍ମୀଦେବୀଙ୍କ ଠାରୁ ଯେଉଁ ସମ୍ପ୍ରଦାୟ ସୃଷ୍ଟି ହୋଇଛି ତାକୁ ଶ୍ରୀ ସମ୍ପ୍ରଦାୟ କୁହାଯାଏ। ଏବଂ ସେ ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ତେଣୁ ଲକ୍ଷ୍ମୀଦେବୀଙ୍କ ମାଧ୍ୟମରେ ଭଗବାନଙ୍କ ସମ୍ବନ୍ଧରେ ଯେଉଁ ଜ୍ଞାନ ଆସୁଛି ତାହାକୁ ଶ୍ରୀ ସମ୍ପ୍ରଦାୟ କୁହାଯାଏ। ତାହା ହେଉଛି ଏକ ପ୍ରାମାଣିକ ସମ୍ପ୍ରଦାୟ, ଯାହାକୁ ରାମାନୁଜ ସମ୍ପ୍ରଦାୟ ମଧ୍ୟ କୁହାଯାଉଛି। ତାହା ହେଉଛି ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ। ଆଉ ଗୋଟିଏ ସମ୍ପ୍ରଦାୟ ରୁଦ୍ରଙ୍କଠାରୁ ଆରମ୍ଭ ହେଉଛି। ତେଣୁ ସେ ସମ୍ପ୍ରଦାୟକୁ ରୁଦ୍ର ସମ୍ପ୍ରଦାୟ ବୋଲି କୁହାଯାଏ। ତେଣୁ ରୁଦ୍ର ଅର୍ଥାତ୍ ଶିବଙ୍କଠାରୁ ଏ ସମ୍ପ୍ରଦାୟର ଆରମ୍ଭ ହୋଇଛି। ଏବଂ ଏ ସମ୍ପ୍ରଦାୟର ଆଧୁନିକ କାଳର ମୁଖ୍ୟ ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ। ତେଣୁ ତାକୁ ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟ ବୋଲି କୁହାଯାଏ। କିନ୍ତୁ ଏହି ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟରେ ବଲ୍ଲଭ ଆଚାର୍ଯ୍ୟ ଆସିଥିବାରୁ ବା ଏହି ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ହୋଇଥିବା ହେତୁ ସେ ସମ୍ପ୍ରଦାୟକୁ ବର୍ତ୍ତମାନ ବଲ୍ଲଭ ସମ୍ପ୍ରଦାୟ ବୋଲି କୁହାଯାଉଛି। ଏବଂ ଚତୁର୍ଥ ସମ୍ପ୍ରଦାୟ ହେଉଛି ଚତୁକୁମାର, ବ୍ରହ୍ମାଙ୍କର ପୁତ୍ର ଚତୁକୁମାର, ତାଙ୍କଠାରୁ ଯେଉଁ ସମ୍ପ୍ରଦାୟ ଆରମ୍ଭ ହୋଇଛି ସେ ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାକାଚାର୍ଯ୍ୟ। ତେଣୁ ନିମ୍ବାକାଚାର୍ଯ୍ୟ ସମ୍ପ୍ରଦାୟ ନାମରେ ସେ ସମ୍ପ୍ରଦାୟ ନାମିତ ହୋଇଛି। ତେବେ ଏ ଚାରୋଟି ସମ୍ପ୍ରଦାୟ ହେଉଛନ୍ତି କଳିଯୁଗରେ ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟ। ଏବଂ ଏହି ଚାରୋଟି ସମ୍ପ୍ରଦାୟ ମଧ୍ୟରୁ ଯେକୌଣସି ସମ୍ପ୍ରଦାୟରୁ ବ୍ୟକ୍ତି ଭଗବାନଙ୍କ ସମ୍ବନ୍ଧରେ ପ୍ରାମାଣିକ ଜ୍ଞାନକୁ ପ୍ରାପ୍ତ ହୋଇପାରିବ। ତେବେ ଏହି ଚାରୋଟି ସମ୍ପ୍ରଦାୟ ମଧ୍ୟରେ ଏହି ବ୍ରହ୍ମ ମାଧ୍ୟ ଗୌଡ଼ିଆ ସମ୍ପ୍ରଦାୟକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ଏଇଥିପାଇଁ କାରଣ ଅନ୍ୟ ସମ୍ପ୍ରଦାୟର ସାର ଏହି ବ୍ରହ୍ମମାଧ୍ୟ ଗୌଡ଼ିଆ ସମ୍ପ୍ରଦାୟରେ ନିହିତ ରହିଛି। ତେଣୁ ଏହି ବ୍ରହ୍ମମାଧ୍ୟ ଗୌଡ଼ିଆ ସମ୍ପ୍ରଦାୟରେ ଯଦି କେହି ଜ୍ଞାନ ଗ୍ରହଣ କରନ୍ତି ବା ଦୀକ୍ଷା ଗ୍ରହଣ କରନ୍ତି, ସେମାନେ ଅନ୍ୟ ସମ୍ପ୍ରଦାୟର ସାରକୁ ଏକ ସାଥିରେ ପ୍ରାପ୍ତ ହେବେ ଏହି ସମ୍ପ୍ରଦାୟ। ତେବେ ଯାହା ହେଉ, ଏହି ଆତ୍ମତତ୍ତ୍ୱ ଜ୍ଞାନ କେବଳ ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟରୁ ହିଁ ପ୍ରାପ୍ତ ହୋଇପାରିବ। ଅନ୍ୟ କୌଣସି ଅପ୍ରାମାଣିକ ସମ୍ପ୍ରଦାୟ ବା ଅପ୍ରାମାଣିକ ବ୍ୟକ୍ତି ଏ ଜ୍ଞାନକୁ ପ୍ରଦାନ କରିବା ପାଇଁ ସମର୍ଥ ନୁହେଁ। ତେଣୁ କଳିଯୁଗରେ ଏପରି ଅନେକ ଅପସମ୍ପ୍ରଦାୟର ସୃଷ୍ଟି ହୋଇଛି, ଏପରି ଅନେକ ତଥାକଥିତ ବ୍ୟକ୍ତି ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି, କିନ୍ତୁ କେହି ପ୍ରକୃତ ଏହି ଆତ୍ମତତ୍ତ୍ୱ ଜ୍ଞାନକୁ ପ୍ରଦାନ କରିପାରୁନାହାନ୍ତି। ତେଣୁ ସାଧାରଣ ଲୋକ କଳିଯୁଗରେ ଭ୍ରମିତ ହେଉଛନ୍ତି। ତେଣୁ ପ୍ରାମାଣିକ ବୈଷ୍ଣବମାନଙ୍କ ଠାରୁ କେବଳ ଏ ଜ୍ଞାନ ବ୍ୟକ୍ତି ସଂଗ୍ରହ କରିପାରିବ, ଅନ୍ୟଥା ସେ ଭ୍ରମିତ ହୋଇ ଚାଲିଥିବ ଜନ୍ମ ଜନ୍ମାନ୍ତର। ତେଣୁ ଏହିପରି କହି ଭଗବାନ ଋଷଭ ଦେବ ତାଙ୍କର ପୁତ୍ରମାନଙ୍କୁ ଉପଦେଶ ପ୍ରଦାନ କରୁଛନ୍ତି। ତେବେ ତାପରେ ଭଗବାନ ଋଷଭ ଦେବ କିପରି ଭାବରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଭରତ ମହାରାଜଙ୍କୁ ରାଜଗାଦୀରେ ଅଭିଷିକ୍ତ କରି ସେ କିପରି ରାଜ୍ୟ ତ୍ୟାଗ କଲେ ଏବଂ ଭରତ ମହାରାଜ କିପରି ଶାସନ ଦାୟିତ୍ୱ ଗ୍ରହଣ କଲେ, ସେ କଥା ଆମେ ଆଗାମୀକାଲି ଶ୍ରବଣ କରିବା। ହରେ କୃଷ୍ଣ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଆମେ 5 ମିନିଟ୍ ଭଗବାନଙ୍କର ନାମ ସଂକୀର୍ତ୍ତନ କରିବା, ତାପରେ ଆଜିର କାର୍ଯ୍ୟକ୍ରମ ଶେଷ ହେବ। Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Ram, Ram Ram, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, 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 Hare Hare, Hare Ram, ଜଗନ୍ନାଥ କି ଜୟ ଜୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ କି ଜୟ ଜୟ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ କି ଜୟ ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ର ମହାରାଣୀ କି ଜୟ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ ଜୟ ଶ୍ଲୋକୋପାଜ୍ୟ ମହାରାଜ କି ଜୟ ଜୟ ସମବେତ ଭକ୍ତବୃନ୍ଦ କି ଜୟ ନିତାୟ ଗୌର ପ୍ରମାନନ୍ଦେ ହରି ହରି ବୋଲ।